మాము పెత్యతుకొంతేయ
మాము పెత్యతుకొంతేయ
పునర్జన్మ న విద్యతే
ఆబ్రహ్మ
భువన లోక
పునరావర్తినోక
పునరావర్తినోర్జున పునరావర్తినోర్జున మాము పెత్యతు కౌంతేయ పునర్జన్మ న విద్యతే పునరావర్తినోర్జున మాము పెత్యతు కౌంతేయ పునర్జన్మ న విద్యతే ఆబ్రహ్మ భువన లోక పునరావర్తినోర్జున పునర్జన్మ న విద్యతే ఆబ్రహ్మ భువన లోక పునరావర్తినోర్జున మాము ఉపెత్తు కౌంతేయ పునర్జన్మ న విద్యతే పునరావర్తినోర్జున మాము పెత్యతు కౌంతేయ పునర్జన్మ న విద్యతే హరే కృష్ణ
అర్జున భౌతిక బ్రహ్మాండరే ఉచ్చతమ లోకఠారు ఆరంభ కరి నిమ్నతమ లోక పర్యంత సమస్త స్థాన దుఃఖపూర్ణ అటే ఈ స్థాన మనకరి బారంబార జన్మ మృత్యు లాగి రహిచి కింతు ఏ కుంతిపుత్ర ଯେ ମୋର ପରମଧାମ ପ୍ରାପ୍ତ ହୁଏ ସେ ଆଉ ପୁନର୍ଜନ୍ମ ଲାଭ କରେ ନାହିଁ। ଭାବାର୍ଥରେ ଶ୍ରୀ ପ୍ରତାପ କହୁଛନ୍ତି ଯେ କୃଷ୍ଣଙ୍କର ଯେଉଁ ପରମଧାମ ପ୍ରାପ୍ତ ହେଲେ ଆଉ ଫେରିବାର ପ୍ରଶ୍ନ ନାହିଁ। ସେ ଧାମ ପ୍ରାପ୍ତ ହେବା ପୂର୍ବରୁ କର୍ମଯୋଗୀ ଜ୍ଞାନଯୋଗୀ ଓ ହଟ୍ଟଯୋଗୀ ଆଦି ସମସ୍ତ ପ୍ରକାର ଯୋଗୀଙ୍କୁ କୃଷ୍ଣ ଚେତନା ବିଧି ବା ଭକ୍ତି ଯୋଗ ମାର୍ଗରେ ପୂର୍ଣ୍ଣତା ବା ସିଦ୍ଧି ଲାଭ କରିବାକୁ ପଡ଼ିବ। ଯେଉଁମାନେ ଏ ଭୌତିକ ବ୍ରହ୍ମାଣ୍ଡରେ ଥିବା ସର୍ବୋଚ୍ଚ ଲୋକକୁ ଯାଇଛନ୍ତି କିମ୍ବା ଦେବଲୋକ ପ୍ରାପ୍ତ ହୋଇଛନ୍ତି ସେମାନେ ମଧ୍ୟ ବାରମ୍ବାର ଜନ୍ମମୃତ୍ୟୁ ଚକ୍ରରେ ଘୂରିବେ। ଏ ଧରାଧାମର ବ୍ୟକ୍ତିଗଣ ଉଚ୍ଚତର ଲୋକକୁ ଯାଆନ୍ତି ଏବଂ ଉଚ୍ଚତର ଲୋକ ଯଥା ବ୍ରହ୍ମଲୋକ ଚନ୍ଦ୍ରଲୋକ ଓ ଇନ୍ଦ୍ରଲୋକରେ ଥିବା ବ୍ୟକ୍ତିଗଣ ଏ ଧରାଧାମକୁ ଓହ୍ଲାଇ ଆସନ୍ତି। କଠୋପନିଷଦରେ ବର୍ଣ୍ଣିତ ପଞ୍ଚାଗ୍ନି ବିଦ୍ୟା ନାମକ ଯଜ୍ଞାନୁଷ୍ଠାନ କଲେ ବ୍ୟକ୍ତି ବ୍ରହ୍ମଲୋକ ପ୍ରାପ୍ତ ହୁଏ। କିନ୍ତୁ ବ୍ରହ୍ମଲୋକରେ ଯଦି ବ୍ୟକ୍ତି ଭାବନା ବିଧି ଅନୁସରଣ ନ କରେ ସେ ନିଶ୍ଚୟ ଏ ଧରାଧାମକୁ ଫେରିଆସିବ। ଯେଉଁମାନେ ଉଚ୍ଚତର ଲୋକରେ କୃଷ୍ଣ ଚେତନା ବିଧି ମାର୍ଗରେ ଉନ୍ନତି କରନ୍ତି ସେମାନେ କ୍ରମଶଃ ଉଚ୍ଚରୁ ଉଚ୍ଚତର ଲୋକକୁ ଉନ୍ନୀତ ହୁଅନ୍ତି ଏବଂ ଯେତେବେଳେ ମହାପ୍ରଳୟ ହୁଏ ସେତେବେଳେ ସେମାନେ ଶାଶ୍ୱତ ଦିବ୍ୟଧାମକୁ ସ୍ଥାନାନ୍ତରିତ ହୁଅନ୍ତି। ଯେତେବେଳେ ଏ ଭୌତିକ ବ୍ରହ୍ମାଣ୍ଡ ଧ୍ୱଂସ ବା ପ୍ରଳୟ ହୁଏ ସେତେବେଳେ ସର୍ବଦା କୃଷ୍ଣ ଚେତନାରେ ରତ ଥିବା ବ୍ରହ୍ମା ଏବଂ ତାଙ୍କର ବା ଭକ୍ତବୃନ୍ଦ ସମସ୍ତେ ଦିବ୍ୟ ବ୍ରହ୍ମାଣ୍ଡକୁ ସ୍ଥାନାନ୍ତରିତ ହୁଅନ୍ତି। ସେମାନଙ୍କର ନିଜ ନିଜର କାମନା ଅନୁଯାୟୀ ସେମାନେ ନିର୍ଦ୍ଦିଷ୍ଟ ବୈକୁଣ୍ଠ ଲୋକ ପ୍ରାପ୍ତ ହୁଅନ୍ତି। ତେଣୁ ଆଜି ଆମର ଏଠାରେ ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ରରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛୁ ଏବଂ ମୁଁ ମଧ୍ୟ ମୋର କୃତଜ୍ଞତା ଜ୍ଞାପନ କରୁଛି ଯେ ମୋତେ ଆଜି ଏହି ରବିବାର ସ୍ତରୀୟ କାର୍ଯ୍ୟକ୍ରମରେ ମାସର ତୃତୀୟ ରବିବାର ଯେଉଁ ଏହି ସତ୍ସଙ୍ଗ ହେଉଛି ଏଠି ମୋତେ ଏଠି ଭଗବାନ କଥା କହିବାର ସୁଯୋଗ ଦେଇଥିବାରୁ ମୁଁ ଏଠାକାର କର୍ମକର୍ତ୍ତାବୃନ୍ଦଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଆମର ଶ୍ୱୟମ୍ଭୁ ମହାରାଜଙ୍କର ଯେଉଁ ଏକାଦଶା ତିଥିରେ ଆମେ ଆସିଥିଲୁ ସେ ସମୟରେ ଆମର ମାଧୁରୀ ପ୍ରଭୁ ମୋତେ ଅନୁରୋଧ କରିଥିଲେ ଥରେ ଆସିବା ପାଇଁ କୋୟମଠ। କୋୟମଠ ସମୟରେ ମୁଁ ବହୁତ ଥର ଶୁଣିଛି ଆଉ ଆମର ମହାରାଜ ଗୁରୁଦେବ ଗୌରବିନ୍ଦ ସିଂ ମହାରାଜ ଭକ୍ତି ଶ୍ରଦ୍ଧାନ୍ତ ସିଂ ମହାରାଜ ସେମାନେ ମଧ୍ୟ ଆସିଛନ୍ତି ଏଠାକୁ ଏବଂ ଏଠି କଥା କହିଛନ୍ତି ଭକ୍ତମାନେ ମଧ୍ୟ ବହୁତ ଦୀକ୍ଷା ନେଇଛନ୍ତି ତାଠାରୁ। ତେଣୁ ଆମକୁ ଆଜି ସୁଯୋଗ ମିଳିଲା ତେଣୁ ଆମେ ଆଜି ଏଠିକାର କର୍ମକର୍ତ୍ତାଙ୍କୁ ଅଥରେ କୃତଜ୍ଞତା ଜ୍ଞାପନ କରୁଛୁ। ତେଣୁ ଆମର ରାମଭଦ୍ର ପ୍ରଭୁ ଏଇ ଗରମ ସଂସ୍ଥାନର ସେ ଭାଗବତ ସପ୍ତାହ ସେ ତାଙ୍କର ଗୋଟେ ଆଶ୍ରମ କରିଛନ୍ତି। ତାଙ୍କୁ ଯେଉଁ ଜାଗାଟା ଦିଆହେଇଛି ସେ ଜାଗାଟିକୁ ନୀଳାଦ୍ରି ବିହାର ନାମରେ ସେ ନାମିତ କରିଛନ୍ତି ଏବଂ ସେ ଆଶ୍ରମରେ ଭଗବାନ କଥା ପ୍ରଚାର କରିବା ପାଇଁ ସେ ରଥ ରହିଛନ୍ତି। ସେ ମଧ୍ୟ ଅନେକ ସମୟରେ ଆସି ଏଠାକୁ ମଧ୍ୟ ଆସି ସେ ଭଗବାନ କଥା କହିଛନ୍ତି। ତାଙ୍କର କଥା ହେଉଛି ଯେଉଁମାନେ ପ୍ରକୃତରେ ଭଗବାନଙ୍କର ଭକ୍ତ ସେମାନେ ସବୁବେଳେ ଲୋକମାନଙ୍କର ଉପକାର କେମିତି କରାଯିବ ସେ କଥା ଚିନ୍ତା କରନ୍ତି। ସବୁବେଳେ ସାଧୁ କହିଲେ ଯେଉଁମାନେ ଅନ୍ୟର ଉପକାର ବିଷୟରେ ଚିନ୍ତା କରନ୍ତି ତକ୍ଷନ୍ତି ଲୋକେ ତାହେଲେ ନା ସାଧୁ ପ୍ରାୟ ସୁଜନ ପରମାରାଧନ ତଦ୍ଧି ପୁରୁଷସ୍ୟ ଅଖିଳାତ୍ମନି। ଆମ ଭାରତର ଅଷ୍ଟମ ସ୍କନ୍ଧରେ ସମୁଦ୍ରମନ୍ଥ ଲୀଳାରେ ଏହି ପ୍ରସଙ୍ଗଟି ଆସିବେ। ଶିବଜୀଙ୍କ ପାଖକୁ ଯେତେବେଳେ ସମୁଦ୍ରମନ୍ଥ ନେଉଛନ୍ତି ସେତେବେଳେ ବିଷ ପ୍ରଥମେ ବାହାରୁଛନ୍ତି ସମୁଦ୍ରମନ୍ଥ। ତେଣୁ ଦେବତାମାନେ ଏମିତିକି ଭଗବାନ ସ୍ୱୟଂ ନିଜେ ଅଜିତ ଭଗବାନ ସେ ସମସ୍ତେ ଯାଇକିରି ଶିବଜୀଙ୍କ ପାଖକୁ ପହଞ୍ଚନ୍ତି। ଯଦିଓ ଭଗବାନଙ୍କର କୌଣସି କାର୍ଯ୍ୟ କୌଣସି ଭଗବାନ ପ୍ରତି କୌଣସି କିଛି ଅସମ୍ଭବ ନୁହଁ କିନ୍ତୁ ତଥାପି ସେ ତାଙ୍କର ଭକ୍ତଙ୍କୁ ବର ଦେବା ପାଇଁ ବା ଭକ୍ତକୁ ପ୍ରଶଂସିତ କରିବା ପାଇଁ ସେ ନିଜେ ତାଙ୍କର ଅଧୀନରେ ରହିବା ଭଳି ଦେଖା କାର୍ଯ୍ୟ କରନ୍ତି। ତେଣୁ ଭଗବାନଙ୍କ ଲୀଳା ବୁଝିବାଟା ଏତେ ସହଜ ନୁହଁ। ଯାହା ହଉ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ସେଇଠି ଯେତେବେଳେ ଦେବତାମାନେ ଯାଇ ଶିବଜୀଙ୍କୁ ପ୍ରାର୍ଥନା କରିଛନ୍ତି ଶିବଜୀ ସେହି ସମୟରେ ସୁଖଦେବ ଗୋସ୍ୱାମୀ ଏଇ ଶ୍ଳୋକଟି କହିଛନ୍ତି ଭାରତର ଅଷ୍ଟମ ସ୍କନ୍ଧରେ ସପ୍ତମ ଅଧ୍ୟାୟରେ ଏହି ଶ୍ଳୋକଟି ଆସିବ। ସାଧାରଣତଃ ତକ୍ଷନ୍ତି ଲୋକ ତାପେଣ ସମସ୍ତେ ଆମେ ସମସ୍ତେ ତ୍ରିତାପରେ ଦଗ୍ଧୀଭୂତ ହେଉଛୁ। ଏ କିଛି ସମୟ ପୂର୍ବରୁ ଲାଇନ ନଥିଲା ବହୁତ କଷ୍ଟରେ ବହୁତ ଗରମ ଅନୁଭୂତ ହେଉଥିଲା। ତେଣୁ ତିନିଟି ତାପ ଏ ଭୌତିକ ଜଗତରେ ସମସ୍ତଙ୍କ ରହିଛି ଆଦି ଭୌତିକ ଆଦି ଦୈବିକ ଏବଂ ଆଦି ଆଧ୍ୟାତ୍ମିକ ଏ ତିନି ପ୍ରକାର ତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି। ତେଣୁ ଏହି ତିନି ପ୍ରକାର ତାପ ତପ୍ୟନ୍ତି ଲୋକ ତାପେନ ସାଧୁ ପ୍ରାୟ ସୁଜନ କିନ୍ତୁ ଯେଉଁମାନେ ସାଧୁ ବ୍ୟକ୍ତି ସେମାନେ ଏ ଲୋକମାନଙ୍କୁ କେମିତି ଉଦ୍ଧାର କରାଯିବ ସେଥିପାଇଁ ସବୁବେଳେ ଚେଷ୍ଟା କରନ୍ତି ସାଧୁ ପ୍ରାୟ ସୁଜନ। ତେଣୁ ଇଏ ହେଉଛି ସବୁଠାରୁ ପରମ ଆରାଧନା ଭଗବାନଙ୍କର ଆରାଧନା ହେଉଛି ସବୁଠାରୁ ଶ୍ରେଷ୍ଠ ଆରାଧନା ହେଉଛି ଏଇଟା କେମିତି ଲୋକମାନଙ୍କୁ ଉଦ୍ଧାର କରାଯିବ। ଭଗବାନ ଦେଖିବା ଆମେ ଭଗବତ ଗୀତାରେ ଭାଗବତରେ ଚେତନ ଚେତନରେ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ସବୁ ବର୍ଣ୍ଣନା କରାଯାଇଛି କେମିତି ଭଗବାନ କେମିତି ପ୍ରୀତ ହେବେ ଭଗବାନ କେମିତି ଖୁସି ହେବେ। ଭଗବାନ ନିଜେ କାହିଁକି ଆସୁଛନ୍ତି ଭଗବାନ ଆସୁଛନ୍ତି ଯେଉଁ କୁହାଯାଇଛି ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାନ। ତେଣୁ ଭଗବାନ ଆସନ୍ତି ପରିତ୍ରାଣାୟ ସାଧୁନା ସାଧୁ ବ୍ୟକ୍ତିମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ସାଧୁ ବ୍ୟକ୍ତି ଯେଉଁମାନେ ସେମାନେ ସବୁବେଳେ ଭଗବାନଙ୍କର ସେବାରେ ରହିଥାନ୍ତି। ସାଧୁ କହିଲେ ଭଗବତ ଗୀତାରେ ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଅପିଚେତ ଶୁଦ୍ରାଚାରୋ ଭଜତେ ମାମ ଅନନ୍ୟ ଭାଗ ସାଧୁରେ ଏବଂ ସମନ୍ତବ୍ୟ ସମ୍ମାନ ବ୍ୟବସ୍ଥିତ ହେଉଛି। ଯେତେ ଦୂରାଚାରୀ ବ୍ୟକ୍ତି ହେଲେ ମଧ୍ୟ ଯଦି ସେ ଭଗବାନଙ୍କର ଭଜନ କଲେ ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ
ଯେତେ ବଡ଼ ପାପୀ ବ୍ୟକ୍ତି ହେଲେ ମଧ୍ୟ ଅଜାମିଳ ଯେତେ ବଡ଼ ପାପୀ ବ୍ୟକ୍ତି ହେଲେ ମଧ୍ୟ
ଆମର ଯେଉଁ ଦଶ ରତ୍ନାକର ବାଲ୍ମୀକି ଋଷିରେ ପରିଣତ ହେଇଛନ୍ତି, ଅଜାମ୍ବଳ ନିଜର ପୁଅକୁ ନାଁକୁ ଡାକିକିରି ନାରାୟଣ, ପୁଅ ନାଁ ନାରାୟଣ, ସେ ପୁଅ ନାଁକୁ ଡାକିକି ମଧ୍ୟ ସେ ଭଗବତ ଧାମ ପ୍ରାପ୍ତ ହେଇଛନ୍ତି। ତେଣୁ ଯେତେ ବଡ଼ ପାପୀ ବ୍ୟକ୍ତି ହେଲେ ମଧ୍ୟ ଯଦି ଭଗବାନଙ୍କର ଆରାଧନା କଲେ, ଭଗବାନଙ୍କର ପୂଜାରେ ରହିଲେ, ଭଗବାନଙ୍କର ସେବାରେ ରହିଲେ, ଅପିଚେତ ସୁଧରାଚାର ଭଗବାନଙ୍କର ଯଦି ଭଜନ କଲେ ତାହେଲେ ତାଙ୍କୁ ସାଧୁ ବୋଲି କୁହାଯିବ। ତେଣୁ ସାଧୁମାନଙ୍କୁ ଭଗବାନ ସବୁବେଳେ ଯେତେବେଳେ ଆସନ୍ତି, ଭଗବାନ ତାଙ୍କର କାର୍ଯ୍ୟ ହେଉଛି ସାଧୁ ବ୍ୟକ୍ତିମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଯେଉଁମାନେ ସାଧୁ ବ୍ୟକ୍ତି ସେମାନେ ସତ୍ସଙ୍ଗ କରନ୍ତି, ଏଇ ଭଗବାନ କଥା ଶ୍ରବଣ କରନ୍ତି। ତେଣୁ ଭଗବାନ କଥାରେ ହିଁ ପ୍ରକୃତ ଆନନ୍ଦ ରହିଛି। ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନଙ୍କୁ ଭଗବାନ ବିନାଶ କରନ୍ତି, ବିନାଶାୟ ଚତୁଷ୍ପା, ଏବଂ ଧର୍ମ ସଂସ୍ଥାପନ କରନ୍ତି। ପ୍ରକୃତ ଧର୍ମ ଲୋକମାନେ ଜାଣିପାରନ୍ତି ନାହିଁ, ପ୍ରକୃତ ଧର୍ମ କ'ଣ, ଧର୍ମର ସବୁବେଳେ ଗ୍ଲାନି ହେଉଛି, ଯଦା ଯଦା ଏଇ ଧର୍ମ ଗ୍ଲାନି ଭଗବତି ଭାରତ। ଭୌତିକ ଜଗତଟା ହେଉଛି ଭଗବାନଙ୍କୁ ଭୁଲି ଯାଇଥିବାରୁ ଭୌତିକ ଜଗତ ସୃଷ୍ଟି ହେଇଛି। ତେଣୁ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ତେଣୁ ସବୁବେଳେ ଏଠି ଧର୍ମର ଗ୍ଲାନି ହେଉଛି। ତେଣୁ ସବୁବେଳେ ଆମେ ଭଗବାନଙ୍କୁ ବିସ୍ମୃତି ରହିଛେ। ତେଣୁ ଭଗବାନଙ୍କର ସ୍ମୃତି ଯେଉଁମାନେ କରାଇପାରନ୍ତି ସାଧୁ ବ୍ୟକ୍ତିମାନେ, ସେମାନେ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ଆସିଲେ ମଧ୍ୟ ତାଙ୍କର ସେଇ କାର୍ଯ୍ୟ କେମିତି, ଲୋକମାନେ କାହିଁକି ଏ ତ୍ରିତାପରେ ଦ୍ରବୀଭୂତ ହେଉଛନ୍ତି, ଏ ତ୍ରିତାପରେ ଉଦ୍ଧାର କରିବା ପାଇଁ ସେମାନେ ସବୁବେଳେ ଚେଷ୍ଟା କରନ୍ତି। ତେଣୁ ତାଙ୍କର କାର୍ଯ୍ୟ ହେଉଛି କେମିତି ଏଇ ଭଗବାନ କଥା ପ୍ରଚାର କରିବା, ଆମେ ପ୍ରକୃତ ଲୋକର କେମିତି ଉପକାର କରିବା। ଚୈତନ୍ୟ ଚେତାମୃତରେ ଚୈତନ୍ୟ ମହାପ୍ରଭୁ କହିଛନ୍ତି ସେ କଥା ଯେ ଯେଉଁମାନେ ଭାରତ ଭୂମିତ ହେଲ ମନୁଷ୍ୟ ଜନ୍ମଜାତ, ଜନ୍ମ ସାର୍ଥକ କରିକର ପର ଉପକାର, ବିଶେଷ ଭାବରେ ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ଏବଂ ଭାରତବର୍ଷର ଉତ୍କଳ ଖଣ୍ଡରେ ଯେଉଁମାନେ ବି ଧର୍ମ ଜନ୍ମଗ୍ରହଣ କରିଛନ୍ତି ସେମାନେ ବହୁତ ଅତ୍ୟନ୍ତ ଭାଗ୍ୟବାନ। ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଉତ୍କଳେ ପୁରୁଷୋତ୍ତମ, ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ଭାରତବର୍ଷରେ ମଧ୍ୟ ଉତ୍କଳ ଦେଶ ଆହୁରି ଅଧିକ ଧନ୍ୟ, ଯେଉଁମାନେ ସେ ଦେଶରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟବାନ। ତେଣୁ ପ୍ରକୃତରେ ଏମାନଙ୍କର କର୍ତ୍ତବ୍ୟ ହେଉଛି, ଯେଉଁମାନେ ବିଶେଷ ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ଯେ ଜନ୍ମ ସାର୍ଥକ କରିକର ପରୋପକାର, ଆମର କର୍ତ୍ତବ୍ୟ ହେଉଛି ଆମେ କେମିତି ଅନ୍ୟମାନଙ୍କର ଉପକାର କରିପାରିବା। ତେଣୁ ଉପକାର କେମିତି କରିବା ନା, ଭଗବାନ କହୁଛନ୍ତି ଚୈତନ୍ୟ ମହାପ୍ରଭୁ ଯେ ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହୟା ତାର ଇଦେଶ। ଭଗବାନ କଥା କହିପାରିଲେ ସେଇଟା ହେଉଛି ପ୍ରକୃତରେ ଶ୍ରେଷ୍ଠ ଉପକାର। ଆମେ ବ୍ରଜପୁର ମଧ୍ୟ ଏଠାରେ ଏହି ସତ୍ସଙ୍ଗର ବ୍ୟବସ୍ଥା କରୁଛନ୍ତି। ତେଣୁ ଯେଉଁମାନେ ସାଧୁ ବ୍ୟକ୍ତି ସେମାନେ ସବୁବେଳେ ଚେଷ୍ଟା କରନ୍ତି କେମିତି ଲୋକମାନଙ୍କୁ ଉଦ୍ଧାର କରାଯିବ, ଏବଂ ଲୋକମାନଙ୍କୁ ଉଦ୍ଧାର କରିବାର ଏକମାତ୍ର ପନ୍ଥା ହେଉଛି ଭଗବାନଙ୍କର ଶରଣରେ ଯିବା, ଭଗବାନ କଥା ପ୍ରଚାର କରିବା। ଭଗବାନ କଥା ଯେଉଁମାନେ ପ୍ରଚାର କରନ୍ତି, ଭଗବତ ଗୀତାର ଅନ୍ତିମରେ ଭଗବାନ କହିବେ ଅଷ୍ଟାଦଶ ଅଧ୍ୟାୟରେ ଯେ ଭଗବାନଙ୍କର ତାଙ୍କ ଛଡ଼ା ଭଗବାନଙ୍କର ଆଉ କିଏ ଅଧିକ ପ୍ରିୟ ନୁହନ୍ତି। ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିବେ ଜୟଦମ୍ ପରମ ଗୁହ୍ୟଂ ମଧୁଭକ୍ତିଶ୍ୱ ବିଧାସତି ନ ଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ। ଦୁଇଟି ଶ୍ଳୋକରେ ଭଗବାନ କହିଛନ୍ତି ଯେଉଁମାନେ ଭଗବାନଙ୍କର ଏଇ ସବୁଠାରୁ ଶ୍ରେଷ୍ଠ ଗୁହ୍ୟତମ ଜ୍ଞାନ, ଯେଉଁ ଭଗବାନଙ୍କ ଭକ୍ତି ବିଷୟରେ ଯେଉଁମାନେ ପ୍ରଚାର କରୁଛନ୍ତି, ତାଙ୍କଠାରୁ ଆଉ କିଏ ଅଧିକ ପ୍ରିୟ ବ୍ୟକ୍ତି ଭଗବାନଙ୍କର କେହି ନାହାନ୍ତି। ତେଣୁ ଯେଉଁମାନେ ଆମ ରାମଭଦ୍ର ପ୍ରଭୁ କଥା ମୁଁ କହୁଥିଲି ଯେ ସେ ସେଇ ଭଗବାନ କଥା ପ୍ରଚାର କରିବା ପାଇଁ ଆମର ଯେଉଁମାନେ ମହାରାଜ ସ୍ୱୟଂଭୂ ମହାରାଜ ମଧ୍ୟ କେମିତି କଥା ପ୍ରଚାର କରାଯିବ, ବ୍ରଜପୁଅ ମଧ୍ୟ ସେଇ ଯେଉଁ ବ୍ୟବସ୍ଥା କରିଛନ୍ତି, ଏଇ ଭଗବାନ କଥା ପ୍ରଚାର କରିବାଟା ହିଁ ସବୁଠାରୁ ଶ୍ରେଷ୍ଠ ଉପକାର। ତେଣୁ ଆମର ଯେଉଁ କୁହାଯାଇଛି ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଇଏ ହେଉଛି ସମସ୍ତେ ଜୀବମାନେ ସମସ୍ତେ ତପ୍ତ ହେଉଛନ୍ତି, ଦଗ୍ଧୀଭୂତ ହେଉଛନ୍ତି, ବିଭିନ୍ନ ପ୍ରକାର କଷ୍ଟ ପ୍ରାପ୍ତ ହେଉଛନ୍ତି। ତପ୍ୟନ୍ତି ଲୋକ ତାପେନ ସାଧବ ପ୍ରାୟସ, ଯେଉଁମାନେ ସାଧୁ ବ୍ୟକ୍ତି ସେମାନେ ସବୁବେଳେ ଚେଷ୍ଟା କରନ୍ତି କେମିତି ଲୋକମାନଙ୍କୁ ଏଥିରୁ ଉଦ୍ଧାର କରାଯିବ। ଇଏ ହେଉଛି ପରମାରାଧନ ତଦ୍ଧି ପୁରୁଷ ଅଖିଳାତ୍ମନି, ଭଗବାନ ଯିଏକି ଅଖିଳ ସମସ୍ତଙ୍କ ଜୀବ ଏବଂ ସମସ୍ତ ସ୍ଥାନରେ ସେ ଆତ୍ମା ରୂପରେ ରହିଛନ୍ତି, ପରମାତ୍ମା ରୂପରେ ବିଦ୍ୟମାନ ରହିଛନ୍ତି, ତାଙ୍କର ଶ୍ରେଷ୍ଠ ଆରାଧନା ହେଉଛି ଲୋକମାନଙ୍କୁ କେମିତି ଏଇ ତ୍ରିତାପରୁ ଉଦ୍ଧାର କରାଯିବ। ତେଣୁ ଏଇ ଶ୍ଳୋକରେ ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଯେ ପ୍ରକୃତରେ ସମସ୍ତେ ଆବ୍ରହ୍ମ ଗୁଣାଲୋକା ପୁନରାବର୍ତ୍ତି ନଉଛନ୍ତି। ଏ ଭୌତିକ ଜଗତ କହିଲେ ବ୍ରହ୍ମଲୋକଠୁ ଆରମ୍ଭ କରି ସମସ୍ତ ଲୋକ, ଏଇ 14 ଲୋକ ରହିଛି ଏଠି, ଆମର ଇଏ ହେଉଛି ଭୂଲୋକ, ଇଏ ହେଉଛି ମଧ୍ୟସ୍ଥାନରେ ରହିଛି, ଆଉ ଉପରେ ରହିଛି ଭୂଲୋକ, ତାପରେ ସ୍ୱର୍ଗଲୋକ, ତାପରେ ମହତ୍ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ଅନ୍ତିମରେ ହେଉଛି ବ୍ରହ୍ମଲୋକ। ଏ ବ୍ରହ୍ମଲୋକ ପର୍ଯ୍ୟନ୍ତ ସମସ୍ତେ ପୁନରାବର୍ତ୍ତିନ ଅର୍ଜୁନ, ସମସ୍ତେ ଯେଉଁମାନେ ଉନ୍ନତ ସ୍ଥାନକୁ ଯାଉଛନ୍ତି ସେଠି ଯଦି ଠିକ ଭାବରେ ଆରାଧନା ନ କରିପାରିଲେ ସାଧନ ବିଧି ପାଳନ ନ କରିପାରିଲେ ତାହେଲେ ପୁଣି ତାଙ୍କର ପତନ ହେଉଛି। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ କ୍ଷୀଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ବିଶନ୍ତି, ଯଦିଓ ବହୁତ ଚେଷ୍ଟା କରି ପ୍ରଭୁପାଦ ମହାରାଜ ଏଠାରେ କହିଛନ୍ତି ଯେ ବିଭିନ୍ନ ଯଜ୍ଞ ମାଧ୍ୟମରେ କିଏ ବ୍ରହ୍ମ ଲୋକ ଯାଉଛନ୍ତି କିଏ ସ୍ୱର୍ଗ ଲୋକ ଯାଉଛନ୍ତି ସବୁ ରହିଛି ଶାସ୍ତ୍ରରେ ବର୍ଣ୍ଣନା କରାଯାଇ। ତ୍ରିବିଦ୍ୟାମାନ ସୋମପା ପୂତପା ପା ଯଜ୍ଞରେ ସ୍ୱା ସ୍ୱର୍ଗତି ପ୍ରାର୍ଥନ୍ତି ତେ ପୁଣ୍ୟମ ଆସାଧ୍ୟ ସୁରେନ୍ଦ୍ର ଲୋକମ ଅସ୍ମୃତି ଦିବ୍ୟାନ ଦିବିଦେବ ହୋଗାନ। ଏହି ବେଦରେ ଯେଉଁ ତିନୋଟି କାଣ୍ଡ ରହିଛି, ବେଦରେ ଯେଉଁ ତିନୋଟି ବିଭାଗ ରହିଛି, ଋଗ୍ବେଦ ସାମବେଦ ଯଜୁର୍ବେଦ, ଏ ତ୍ରୈବିଦ୍ୟା ବୋଲି କୁହାଯାଉଛି। ଏଇ ତ୍ରିବେଦରେ କର୍ମକାଣ୍ଡ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଯାହାଫଳରେ କି ଆମେ ସେଇ କର୍ମକାଣ୍ଡ ଯେଉଁ ଯଜ୍ଞ ରହିଛି ସେ ଯଜ୍ଞ ସବୁ କରିବା ଯଦି ତାହେଲେ ସ୍ୱର୍ଗ ପ୍ରାପ୍ତେ ସେ ସ୍ୱର୍ଗ ଲୋକ ଉନ୍ନୀତ ହେବେ। ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ଏ ଯଜ୍ଞ ମାଧ୍ୟମରେ ସତ୍ୟଗୁଣର ସେମାନେ ଆଧାର ହେଇଥିବାରୁ ଇଏ ହେଉଛି ଦେବଯାନ। ଦେବଯାନ ମାଧ୍ୟମରେ ଯେମିତି ବର୍ତ୍ତମାନ ବୈଜ୍ଞାନିକମାନେ ଚନ୍ଦ୍ରଲୋକକୁ ଯିବା ପାଇଁ ଯାନ ପଠାଉଛନ୍ତି, କିନ୍ତୁ ସେଇଟା ପ୍ରକୃତରେ ସେଇଟା ସକ୍ସେସଫୁଲ୍ ହେଇପାରିବ ନା, ସେମାନେ ସିଧେଇ ପ୍ରାପ୍ତ ହେଇପାରିବେ ନାହିଁ, କାରଣ ସେଇଟା ପ୍ରକୃତ ପନ୍ଥା ନୁହଁ। ଯେମିତି ଆପଣମାନେ ଜାଣିଥିବେ ରାବଣ କୁହାଯାଏ, ରାବଣ ଚେଷ୍ଟା କରୁଥିଲେ ସେ କେମିତି ସ୍ୱର୍ଗକୁ ସିଡ଼ି ବନେଇଦେବେ, ସିଡ଼ି ବନେଇଦେଲେ ସ୍ୱର୍ଗ ଆଉ ପୁଣ୍ୟକର୍ମ କରିବା ଦରକାର ନାହିଁ, ସମସ୍ତେ ସିଡ଼ି ମାଧ୍ୟମରେ ପଳେଇଯିବେ, କିନ୍ତୁ ସେଇଟା ସମ୍ଭବ ନୁହଁ। ତେଣୁ କେମିତି ଉନ୍ନତ ଲୋକ ଯିବା ନା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ସତ୍ୱଗୁଣ ରହିଲେ ବିଭିନ୍ନ ପ୍ରକାର ଯେଉଁ ଯଜ୍ଞ ସବୁ ରହିଛି ବେଦରେ ସେଇ ଯଜ୍ଞ ମାଧ୍ୟମରେ ଆମେ ଉନ୍ନତ ଲୋକ ଯାଇପାରିବା। କିନ୍ତୁ ଉନ୍ନତ ଲୋକ ଗଲେ ମଧ୍ୟ ଭଗବାନ ଏଠାରେ କହୁଛନ୍ତି ଯେ ଆବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତନ ଅଟେ, ଯଦି ସେଠି କାହିଁକି ଭଗବାନଙ୍କ ଆରାଧନା ଠିକ ଭାବରେ କରାଯାଇପାରୁନି କାହିଁକି ନା, ଯେହେତୁ ସେଠି ସବୁ ପ୍ରକାର ଉପଭୋଗ ରହିଛି, ଅନେକ ପ୍ରକାର ଉପଭୋଗ ରହିଛି। ସ୍ୱର୍ଗ ଲୋକର ବିଷୟରେ ବର୍ଣ୍ଣନା କରାଯାଇଛି, ନନ୍ଦନକାନନ ରହିଛନ୍ତି, ବହୁତ ଅପ୍ସରାମାନେ ରହିଛନ୍ତି, ସୋମ ରହିଛି, ସୋମ ଗୋଟେ ଡ୍ରିଙ୍କସ ବା ଯେଉଁ ପାନୀୟ ରହିଛି, ଏସବୁ ମାଧ୍ୟମରେ ଏଇସବୁ ଭୌତିକ ଉପଭୋଗ ସବୁ ରହିଛି। ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତାନାଂ ତୟା ଅପହୃତ ଚେତସା, ଏ ଭୋଗ ଐଶ୍ୱର୍ଯ୍ୟ ମାଧ୍ୟମରେ ଯେଉଁମାନେ ରହିଯିବେ ସେମାନେ ତାଙ୍କର ହୃଦୟ ବା ତାଙ୍କର ଚେତନା ବା ତାଙ୍କର ଚିନ୍ତାଧାରା ସେସବୁ ଠିକ ଭାବରେ କାର୍ଯ୍ୟ କରିବ ନାହିଁ। ତେଣୁ ଭଗବାନଙ୍କ ସେବା ପ୍ରତି ମନ ନ ବଳିକିରି ସେମାନେ ଇନ୍ଦ୍ରିୟ ସୁଖ ପ୍ରତି ଧାବମାନ ହେବେ, ତେଣୁକରି ତାଙ୍କର ସବୁ ପତନ ହେଇଯାଉ। କିନ୍ତୁ ଯେଉଁମାନେ ରହିବେ ଠିକ ଭାବରେ ଭଗବାନଙ୍କର ଭୋଗୈଶ୍ୱର୍ଯ୍ୟ ପ୍ରାପ୍ତ ହେଲେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ, ଭଗବାନଙ୍କର ସେବାରେ ଆରାଧନା ରହିବେ, ତାହେଲେ ସେମାନେ ଆସ୍ତେ ଆସ୍ତେ ଉନ୍ନତ ଲୋକକୁ ଯାଇକିରି ଅନ୍ତିମରେ ଯେତେବେଳେ ପ୍ରଳୟ ହେବ ସେତେବେଳେ ସେମାନେ ପୁଣି ଭଗବତ ଧାମକୁ ଯିବେ। କିନ୍ତୁ ସାଧାରଣତଃ କ'ଣ ହୁଏ ନା, ଯେହେତୁ ଉନ୍ନତ ଲୋକରେ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ବହୁତ ପ୍ରକାର ଭୋଗ ରହିଛି, ସେ ଭୋଗ ଐଶ୍ୱର୍ଯ୍ୟ ଦ୍ୱାରା ଲୋକମାନେ ତାଙ୍କର ହୃଦୟ ପରିବର୍ତ୍ତନ ହେଇଯାଏ, ଯାହାଫଳରେ କି ସେମାନେ ଭଗବାନଙ୍କର ଆରାଧନା ନ କରିକିରି ସେ ନିଜର ଇନ୍ଦ୍ରିୟ ସୁଖରେ ମାତନ୍ତି। ତେଣୁକରି ଯେତେବେଳେ ତାଙ୍କର ପୁଣ୍ୟକର୍ମ ସରିଯାଏ ସେତେବେଳେ କ୍ଷୀଣେ ପୁଣ୍ୟ ମର୍ତ୍ତ୍ୟ ଲୋକଙ୍କୁ ବିଶନ୍ତି, ପୁଣି ଏଇ ପୃଥିବୀକୁ ଆସିବେ, ଏଠି ପୁଣି ଥରେ ତାଙ୍କୁ ସୁଯୋଗ ଦିଆଯିବ, ସେମାନେ ପୁଣି ମାନବ ଜନ୍ମ ଲାଭ କରିପାରିବେ, ବିଭିନ୍ନ ଜନ୍ମ ଜ୍ୟୋନି ପ୍ରାପ୍ତ ହେଇକି ଅନ୍ତିମରେ ଯେତେବେଳେ ମାନବ ଜନ୍ମ ପ୍ରାପ୍ତ ହେବେ, ମାନବ ଜନ୍ମରେ ପୁଣି ଗୋଟେ ଆମକୁ ସୁଯୋଗ ପ୍ରଦାନ କରାଯିବ। ଏ ମାନବ ଜନ୍ମରେ ଆମେ ଚାହିଁଲେ ଦେବଲୋକକୁ ଯାଇପାରିବା, ଆମେ ଚାହିଁଲେ ନର୍କକୁ ଯାଇପାରିବା, ଆମେ ଚାହିଁଲେ ଭୂତଲୋକକୁ ଯାଇପାରିବା, ଏବଂ ଆମେ ଚାହିଁଲେ ଭଗବତ ଧାମକୁ ଯାଇପାରିବା। ଏହା ମାନବ ଜନ୍ମରେ ଆମକୁ ଗୋଟେ ସୁଯୋଗ ଦିଆଯାଇଛି। ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ଳୋକ ଉପାଦ ମହାରାଜ କୁହନ୍ତି ଯେ ମାନବ ଜନ୍ମ ହେଉଛି ଗୋଟେ ଜଙ୍କସନ୍, ରେଲୱେ ଟ୍ରେନ୍ରେ ଯେଉଁମାନେ ଯାଉଥିବେ ସେମାନେ ଜାଣିଥିବେ ଜଙ୍କସନ୍ ସବୁ ରହିଛି, ଆମ କଟକ ଗୋଟେ ଜଙ୍କସନ୍ ରହିଛି, ଖୋର୍ଦ୍ଧା ଗୋଟେ ଜଙ୍କସନ୍, ସେଠୁ ଆପଣ ଯେଉଁଠି ଚାହିଁଲେ ଯିବେ। ତେଣୁ ସେଇଭଳି ମାନବ ଜନ୍ମ ହେଉଛି ଆମର ଗୋଟେ ଜଙ୍କସନ୍ ଭଳି, ଆମେ ଚାହିଁଲେ ଯାଆନ୍ତି ଦେବବ୍ରତା ଦେବାନ, ଯେଉଁମାନେ ଦେବତାମାନଙ୍କୁ ଆରାଧନା କରିବେ ସେମାନେ ଦେବଲୋକକୁ ଯିବେ, ଯାଆନ୍ତି ଦେବବ୍ରତା ଦେବାନ, ପିତୃଣ ଯାଆନ୍ତି ପିତୃବ୍ରତା, ଯେଉଁମାନେ ପିତାମାତାଙ୍କର ଆରାଧନା କରୁଛନ୍ତି ସେମାନେ ପିତୃଲୋକକୁ ଯିବେ, ଏବଂ ଭୂତାନି ଯାଆନ୍ତି ଭୂତେଜିଆ, ଯେଉଁମାନେ ଭୂତପ୍ରେତ ଇତ୍ୟାଦି ପୂଜା କରନ୍ତି ସେମାନେ ମଧ୍ୟ ସେଇ ଲୋକକୁ ଯିବେ, ଭୂତ ଲୋକକୁ ଯିବେ, ଏବଂ ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ଯାଆନ୍ତି ମଜାଦି ନୋତି ମା, ସେମାନେ ଭଗବାନ ଧାମ ଭଗବତ ଧାମ। ତେଣୁ ଏଠି ଯେଉଁ ପ୍ରଭୁପାଦ ମାନେ ଭଗବାନ ଯେଉଁ କହୁଛନ୍ତି ଅଠର ଶ୍ଲୋକ ଷୋହଳ ଶ୍ଲୋକରେ, ଆଉ ପୂର୍ବରୁ ଭଗବାନ କହୁଛନ୍ତି ଯେ ଯେଉଁମାନେ ଅନନ୍ୟ ଚେତା ସତତମ, କେମିତି ଭଗବାନଙ୍କୁ ଧାମକୁ ଯିବେ ନା, ଯେଉଁମାନେ ଅନନ୍ୟ ଭାବରେ ଭଗବାନଙ୍କର ଆରାଧନା କରିବେ, ଅନନ୍ୟ ଚେତା ସତତମ, ଯେଉଁମାନଙ୍କୁ ଅନନ୍ୟ ଚେତା ସତତମ ଯେ ଯେଉଁମାନଙ୍କୁ ପ୍ରତିପାସ ଦେ ଅନୁଚ୍ଛେଦ ସେଥିରେ ଯେଉଁମାନେ ସ୍ମରତି ନିତ୍ୟସ ଭଗବାନଙ୍କର ସ୍ମରଣ ଯେଉଁମାନେ କରିପାରିବେ ଅନନ୍ୟଚେତ ସତତଂ ଯେଉଁମାନେ ସ୍ମରତି ନିତ୍ୟସ ଆମର ଭଗବାନଙ୍କର ସ୍ମରଣ ସବୁବେଳେ ଆସିବନି କାରଣ ଭୌତିକ ଜଗତଟା ହେଉଛି କ'ଣ ନା ଭଗବାନଙ୍କୁ ଭୁଲିବା ପାଇଁ ଭୌତିକ ଜଗତ ସୃଷ୍ଟି ହେଇଛି କୃଷ୍ଣ ବହିର୍ମୁଖ ଜୀବ ଭଗବାନଛା କରେ ଅତଏବ କୃଷ୍ଣ ମାୟାତାରେ ଜାକୁଡ଼ିଆ ଧରେ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ ତେଣୁ ଏଠି ଆମ ଭଗବାନଙ୍କ ସ୍ମରଣ ଆସିବନି ତେଣୁ ଭଗବାନଙ୍କ ସ୍ମରଣ ଆସିବାଟା ହେଉଛି ସବୁଠୁ ଶ୍ରେଷ୍ଠ ସିଦ୍ଧି ମାନବର ଯେଉଁମାନେ ଭଗବାନଙ୍କ ସ୍ମରଣ କେମିତି କରିବା ସେଥିପାଇଁ ଆମକୁ ଅଭ୍ୟାସ କରିବାକୁ ପଡ଼ିବ ଆମକୁ ସେ ଉପାୟ ଦିଆଯାଇଛି ବ୍ରହ୍ମାଙ୍କଠାରୁ ଆରମ୍ଭ କରି ସମସ୍ତ ମାନେ ଏଇ ଯେଉଁ ପରମ୍ପରା ସବୁ ରହିଛି ଏ ପରମ୍ପରାରେ ଆମେ କେମିତି ଭଗବାନଙ୍କ ସ୍ମରଣ କରିବା ସେଥିପାଇଁ ଉପାୟ ସବୁ ରହିଛି ଆମେ ଯେଉଁ ଭଗବାନଙ୍କ ନାମ ଜପ କରୁଛେ ଷୋଳମାଳା ଜପ କରିବା ପାଇଁ କୁହାଯାଉଛି କରିବା ହିଁ ଗୋଟେ ଅଭ୍ୟାସ କଲେ ଆମର ଅଭ୍ୟାସଟା ରହିବ ଯେମିତି ଭଗବତ ଗୀତାରେ ଭଗବାନ ଯେତେବେଳେ କହୁଛନ୍ତି ଷଷ୍ଠ ଅଧ୍ୟାୟରେ କେମିତି ମନକୁ ସ୍ଥିର କରିବାକୁ ପଡ଼ିବ ସେତେବେଳେ ଅର୍ଜୁନ କହୁଛନ୍ତି ଯେ ମନକୁ ସ୍ଥିର କରିବାଟା ଏତେ ସହଜ ନୁହଁ ଚଞ୍ଚଳଙ୍ଗୀ ମନ କୃଷ୍ଣ ପ୍ରମାତି ବଳଭଦୃଢ଼ ଦଶାଙ୍ଗ ନିଗ୍ରହ ମନେ ବାୟୁ ରହିବ ସୁଦୁଷ୍କର ମନକୁ ନିଗ୍ରହ କରିବା ବା ମନକୁ ନିଜର ଅଧୀନରେ ରଖିବା ବହୁତ କଷ୍ଟସାଧ୍ୟ କିନ୍ତୁ ଭଗବାନ କହୁଛନ୍ତି ଅଭ୍ୟାସ ଅସଂଶୟ ମହାବାହ ମନ ଦୁର୍ନି ଗ୍ରହଚଳ ଅଭ୍ୟାସ ନ ତ କୌନ୍ତେୟ ବୈରାଗ୍ୟ ଅଭ୍ୟାସ ମାଧ୍ୟମରେ ଆମେ ମନକୁ ନିୟନ୍ତ୍ରଣ କରିପାରିବା ତେଣୁ ଇଏ ହେଉଛି ଅଭ୍ୟାସ ଆମେ ଯେତେବେଳେ ଜପ କରୁଛେ ବା କୀର୍ତ୍ତନ କରୁଛେ ଇଏ ଗୋଟେ ଅଭ୍ୟାସ ଅଭ୍ୟାସ କଲେ ଆସ୍ତେ ଆସ୍ତେ ମନଟା ଭଗବାନଙ୍କ ଚିନ୍ତାରେ ଲାଗିବ ମନକୁ ସ୍ମରଣ କରିବ ତେଣୁ ଯେଉଁମାନେ ଅନନ୍ୟ ଚେତ ସଚେତନ ଯେଉଁମାନେ ସ୍ମରତି ନିତ୍ୟ ସବୁବେଳେ ଯେଉଁମାନେ ଭଗବାନଙ୍କ ସ୍ମରଣ କରନ୍ତି ତସ୍ୟାହଂ ସୁଲଭ ପାଠ ଭଗବାନଙ୍କୁ ପାଇବା ଏତେ ସହଜ ନୁହଁ ଭଗବାନଙ୍କୁ କହୁଛି ବେଦେଷୁ ଦୁର୍ଲଭ ସମସ୍ତ ବେଦ ଅଧ୍ୟୟନ କଲେ ମଧ୍ୟ ସେମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି ପାଇବା କଥା ତ ଛାଡ଼ନ୍ତୁ ଭଗବାନ କିଏ ସମସ୍ତ ବେଦ ପଢ଼ିକିରି ମଧ୍ୟ ଲୋକମାନେ ଜାଣିପାରୁନାହାନ୍ତି ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ ସ୍ୱୀକାର କରିଛନ୍ତି ବେଦ ବାଦ ରତା ପାର୍ଥ ଗୀତାରେ ବେଦରେ ଯେଉଁ ଉନ୍ନତର ଲୋକମାନଙ୍କ ବିଷୟରେ ଯେଉଁ ପ୍ରକାର ସୁନ୍ଦର ବର୍ଣ୍ଣନା ଦିଆଯାଇଛି ସେଥିରେ ସାଧାରଣତଃ ବେଦ ଯେଉଁମାନେ ବେଦବିତ୍ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ସେମାନେ ସେଇଥିପ୍ରତି ଆକୃଷ୍ଟ ହୁଅନ୍ତି ଜାମିମାଂ ପୁଷ୍ପିତାଂ ବାଚଂ ବେଦରେ ଯେତେବେଳେ ଏତେ ସୁନ୍ଦର ସୁନ୍ଦର ସବୁ ବର୍ଣ୍ଣନା କରାଯାଇଛି କାରଣ ଆମ ସମସ୍ତଙ୍କର ଭୌତିକ ଉପଭୋଗ କାମନାର ସବୁ ରହିଛି ତେଣୁ ବେଦରେ ଯେତେବେଳେ ସେଗୁଡ଼ା ବର୍ଣ୍ଣନା କରାଯାଉଛି ଏ ଉନ୍ନତର ଲୋକମାନଙ୍କର ଏତେ ସବୁ ଉନ୍ନତ ଐଶ୍ୱର୍ଯ୍ୟ ସବୁ ରହିଛି ଉନ୍ନତ ଉପଭୋଗ ସବୁ ରହିଛି ତେଣୁ ସମସ୍ତେ ସେଥିପ୍ରତି ଆକୃଷ୍ଟ ହେଇଯାଆନ୍ତି ତେଣୁ ସେମାନେ କହନ୍ତି ଇଏ ହେଉଛି ବେଦର ହେଉଛି ସବୁଠୁ ଶ୍ରେଷ୍ଠ ଜିନିଷଟା ହେଉଛି ଏଇଟା ଇମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅବିପସ୍ଥିତ ଯଦିଓ ସେମାନେ ବେଦ ଅଧ୍ୟୟନ କଲେ ମଧ୍ୟ ସେମାନେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ସେମାନେ ବେଦ ଅଧ୍ୟୟନ କଲେ ମଧ୍ୟ ତାଙ୍କୁ ବେଦ ବାଦରତା ବୋଲି କୁହାଯାଉଛି ଭଗବାନ କହୁଛନ୍ତି ବେଦ ବାଦରତା ପାର୍ଥ ନାନ୍ୟତ ସ୍ଥିତି ବାହାରେ ପ୍ରକୃତ ବେଦବିତ୍ ସେମାନେ ନୁହନ୍ତି ପ୍ରକୃତ ବେଦବିତ୍ କେଉଁମାନେ ନା ଯେଉଁମାନେ ଜାଣନ୍ତି ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ସେମାନେ ହେଉଛନ୍ତି ଯେ ମୁଁ ହେଉଛି ପ୍ରକୃତ ବେଦ୍ୟ ଜସ୍ତଂ ବେଦ ସବେଦବିତ୍ ପଞ୍ଚଦଶ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ ସେଟା କହୁଛନ୍ତି ଯେଉଁମାନେ ପ୍ରକୃତରେ ଏ ଭୌତିକ ଜଗତଟାକୁ ଅସ୍ଥାୟୀ ବୋଲି ଜାଣନ୍ତି ଚିରସ୍ଥାୟୀ ବୋଲି ଜାଣନ୍ତି ନାହିଁ ଉର୍ଦ୍ଧ୍ୱମୂଳ ମଦଶାଖ ମତ୍ସ୍ୟଥଂ ପ୍ରାହୁରବ୍ୟାମ୍ ଛନ୍ଦାସୀ ଯଶ ପର୍ଣ୍ଣାନି ଜସ୍ତଂ ବେଦ ସବେଦବିତ୍ ସିଏ ହେଉଛନ୍ତି ପ୍ରକୃତ ବେଦବିତ୍ ଯେଉଁମାନେ ଜାଣନ୍ତି ଏ ଭୌତିକ ଜଗତର ପ୍ରକୃତ ସ୍ଥିତି ନାହିଁ ଏ ଭୌତିକ ଜଗତ ହେଉଛି ଟେମ୍ପରାରୀ ବା ଅସ୍ଥାୟୀ ପ୍ରକୃତ ଉର୍ଦ୍ଧ୍ୱ ମୂଳ ମଦ ଶାଖ ଏମିତି ଗଛ ଆମେ ଦେଖିଛେ କି ଯାହାର ମୂଳ ଉର୍ଦ୍ଧ୍ୱକୁ ଅଛି ବା ଶାଖା ପ୍ରଶାଖା ପ୍ରତି ତଳକୁ ଅଛି ଏମିତି ଆମେ ଦେଖିନେ କିନ୍ତୁ ଆମେ ପ୍ରଭାତ ମହାରାଜ କୁହନ୍ତି ଆମେ ଦେଖିଛେ କେଉଁଠି ନା ଏମିତି ଜଳାଶୟ ଇତ୍ୟାଦିରେ ନଦୀ ବା ପୋଖରୀ ମାନଙ୍କର ଯେଉଁ ବନ୍ଧରେ ଯଦି ଗଛ ଥିବ ସେ ଜଳରେ ଆମେ ଦେଖିବା ସେ ଗଛଟା ଓଲଟା ଦୁଶିବ ତାର ମୂଳ ସବୁ ଉର୍ଦ୍ଧ୍ୱକୁ ଦୁଶିବ ଶାଖା ପ୍ରଶାଖ ସବୁ ତଳକୁ ଦୁଶିବ ତେଣୁ ଏ ଭୌତିକ ଜଗତ ହେଉଛି ପ୍ରକୃତରେ ସେଇଭଳି ଉର୍ଦ୍ଧ୍ୱ ମୂଳ ଏମିତି ଜଗତ ଇଏ ଯାହାର ଏ ଭୌତିକ ଜଗତ ଗୋଟେ ବୃକ୍ଷ ସହିତ ତୁଳନା କରାଯାଇଛି ଯାହାର ମୂଳ ସବୁ ଉପରକୁ ଉର୍ଦ୍ଧ୍ୱକୁ ଶାଖା ପ୍ରଶାଖ ସବୁ ତଳକୁ ରହିଛି ତେଣୁ ଇଏ ହେଉଛି ପ୍ରକୃତ ଗଛ ବୃକ୍ଷ ନୁହଁ ପ୍ରକୃତ ବୃକ୍ଷ କେଉଁଠି ନା ଚିର ଜଗତରେ ରହିଛି ଚିର ଜଗତ ହେଉଛି ପ୍ରକୃତ ଜଗତ ଭୌତିକ ଜଗତ ହେଉଛି ତାର ପ୍ରତିଫଳନ ବିକୃତ ପ୍ରତିଫଳନ ତେଣୁ ଏଠି ବିଭିନ୍ନ ପ୍ରକାର ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି ଏଇଟାକୁ ଯେଉଁମାନେ ଜାଣନ୍ତି ଭୌତିକ ଜଗତ ପ୍ରକୃତ ସ୍ଥାୟୀ ଜଗତ ନୁହଁ ପ୍ରକୃତ ଇଏ ହେଉଛି ପ୍ରକୃତ ବେଦ୍ୟ ଜଗତ ନୁହଁ, ପ୍ରକୃତ ସତ୍ୟ ନୁହଁ, ଏଇ ଜିନିଷ ଓଲଟା ଜଗତ, ସେମାନେ ହେଉଛନ୍ତି ପ୍ରକୃତରେ ବେଦବିତ୍। କିନ୍ତୁ ବେଦରେ ଏଇ ଯେଉଁ ତ୍ରିକାଣ୍ଡରେ ତ୍ରୟୀ ବର୍ଣ୍ଣାକଳା, ଏଇ ଯେଉଁ ସାମ ଯଦୁ ବେଦରେ ଯେଉଁ ଉନ୍ନତ ସ୍ୱର୍ଗ ଲୋକମାନଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି, ସେ ବିଷୟରେ ବର୍ଣ୍ଣନା କରାଯାଉଛି। ସାଧାରଣତଃ ଲୋକମାନେ ସେଥିପ୍ରତି ଆକୃଷ୍ଟ ହେଇକରି ସେମାନେ କହୁଛନ୍ତି ଇଏ ହେଉଛି ବେଦର ମୁଖ୍ୟ ଜିନିଷ। ଆଉ ବେଦର ମୁଖ୍ୟ ଜିନିଷ ହେଉଛି ଭଗବାନ, ଯେଉଁ ସର୍ବସ୍ଥାନ ମୃତି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନମ ଅପନଂଚ ବେଦେଶ ସର୍ବେ ରହମେବ୍ୟ ବେଦ୍ୟ। ପ୍ରକୃତ ବେଦରେ ବେଦ୍ୟ ବସ୍ତୁ କ'ଣ ନା ଭଗବାନ କୃଷ୍ଣ। କିନ୍ତୁ ବେଦ ଅଧ୍ୟୟନ କରି ମଧ୍ୟ ଲୋକମାନେ ସେ କଥା ଜାଣିପାରୁନାହାନ୍ତି, ତେଣୁ ସେମାନଙ୍କୁ କୁହାଯାଉଛି ବେଦ ବାଦ ରତାପାର୍ଥ। ତେଣୁ ସେମାନେ ବେଦର ଏଇ ଯେଉଁ ଉନ୍ନତ ଉନ୍ନତ ଲୋକମାନଙ୍କର ଐଶ୍ୱର୍ଯ୍ୟ ବିଷୟରେ ଜାଣିକରି ସେମାନେ ଚେଷ୍ଟା କରନ୍ତି ଉନ୍ନତରୁ ଯିବା ପାଇଁ। ତେଣୁ ବେଦ ଅଧ୍ୟୟନ କରି ମଧ୍ୟ ଭଗବାନଙ୍କୁ ସେମାନେ ଜାଣିପାରୁନାହାନ୍ତି। ଯେଉଁମାନେ ଭଗବାନଙ୍କୁ ଜାଣୁଛନ୍ତି ସେଥିପାଇଁ କୁହାଯାଉଛି ବେଦେଶୁ ଦୁର୍ଲଭମ। ବେଦରେ ଜଣେ ଅଧ୍ୟୟନ କରିଦେଲା ମାନେ କେତେଜଣ ଅଛନ୍ତି ତାଙ୍କୁ କୁହନ୍ତି ତ୍ରିବେଦୀ, କେତେଜଣ ଚତୁର୍ବେଦୀ, ସେମାନେ ସବୁ ବେଦ ଅଧ୍ୟୟନ କରୁଛନ୍ତି। ଆମେ ଏଇ ପ୍ରସଙ୍ଗରେ ଆମର ଶ୍ରୀମତ ଗୌରବିନ୍ଦ ସ୍ୱାମୀ ମହାରାଜ ଗୋଟେ କହନ୍ତି, ଗୋଟେ ଘଟଣା କହନ୍ତି, ପାଶ୍ଚାତ୍ୟ ଜଗତରେ ଜଣେ ଚତୁର୍ବେଦୀ ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଜଣେ ଯାଇଥିଲେ ପାଶ୍ଚାତ୍ୟ ଜଗତ। ସେଠି ତାଙ୍କର ସବୁ ପାଶ୍ଚାତ୍ୟ ଜଗତରେ ସବୁ କୌଣସି ଧର୍ମ, ପ୍ରକୃତ ଧର୍ମ, ସନାତନ ଧର୍ମ ନଷ୍ଟ ହେଇଯାଇଛି, ମ୍ଲେଚ୍ଛ ବୋଲି ସେଥିପାଇଁ କୁହାଯାଏ ତାଙ୍କୁ। ତେଣୁ ସେଠି ସବୁ ପ୍ରକାର ଇନ୍ଦ୍ରିୟ ଉପଭୋଗ ପାଇଁ ସମସ୍ତେ ସେଠି ମାତିକି ରହିଛନ୍ତି, କେମିତି ଅଧିକରୁ ଅଧିକ ଇନ୍ଦ୍ରିୟ ଉପଭୋଗ କରାଯିବ। ସେଠି ସବୁ ରହିଛି ନ୍ୟୁଡ୍ କ୍ଲବ୍ ସବୁ ରହିଛି, ପୁଲକ ନ ହେଇକରି ସେଠି ସବୁ ରହନ୍ତି, ଇଏ କରନ୍ତି କ୍ଲବ୍ରେ। ତେଣୁ ସେମାନେ ଥରେ ତାଙ୍କର ନ୍ୟୁଡ୍ କ୍ଲବ୍ର ଯିଏ ଚିଫ୍ ଅଛନ୍ତି, ସେ ଜଣେ ଭାରତୀୟ ବ୍ୟକ୍ତି ଯିଏ ଥିଲେ ଚତୁର୍ବେଦୀ, ସେ ବେଦ ସବୁ ଅଧ୍ୟୟନ କରିଛନ୍ତି, ତାଙ୍କୁ ନିମନ୍ତ୍ରଣ କରିଥିଲେ। କହିଲେ ଏମାନେ ତ ସବୁବେଳେ ଏଇ ଭୌତିକ ଇନ୍ଦ୍ରିୟ ଉପଭୋଗ ରହୁଛନ୍ତି, ଏମାନେ ବେଦ ଫେଦ ବିଷୟରେ କିଛି ଜାଣୁନାହାନ୍ତି, ଭାରତ ଜଣେ ବେଦବିତ୍ ଆସିଛନ୍ତି ତାଙ୍କୁ ଆମେ ଡାକିବା, ସେମାନେ କିଛି ଶୁଣିବେ ତାଙ୍କ ବିଷୟରେ, ଧର୍ମ ଶାସ୍ତ୍ର ବିଷୟରେ କିଛି ଶୁଣିବେ, ସେଥିପାଇଁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। କିନ୍ତୁ ଇଏ ଚତୁର୍ବେଦୀ ବ୍ୟକ୍ତି ଯିଏ ବେଦ ଅଧ୍ୟୟନ କରିଛନ୍ତି, ବେଦ ଜ୍ଞାନ ସବୁ ରହିଛି, କିନ୍ତୁ ସିଏ ଚିନ୍ତା କଲେ ମୁଁ ଯେଉଁ ଯିବି ନ୍ୟୁଡ୍ କ୍ଲବ୍କୁ ଗୋଟେ, ସେଠି ସବୁ ସମସ୍ତେ ଉଲଗ୍ନ ହେଇକି ରହିଥିବେ, ତେଣୁ ଆମେ ଆଉ କେମିତି ଲୁଗା ଦେଖି ଯିବା, ତେଣୁ ସିଏ ଉଲଗ୍ନ ହେଇକି ଯିବା ପାଇଁ ଚିନ୍ତା କରିଛନ୍ତି। ତେଣୁ ଇଏ ନ୍ୟୁଡ୍ କ୍ଲବ୍ର ଯେଉଁମାନେ ଥିଲେ ମେମ୍ବର ସବୁ ଅଛନ୍ତି, ସେଠିକା ତାଙ୍କର ଯିଏ ଲିଡର ଯିଏ, ସେ ତାଙ୍କୁ କହିଛନ୍ତି ଯେ ଆଜି ଜଣେ ଭାରତରୁ ବ୍ୟକ୍ତି ଜଣେ ଆସିବେ, ବେଦବିତ୍ ଜଣେ ବ୍ୟକ୍ତି, ବହୁତ ବିଜ୍ଞ ବ୍ୟକ୍ତି, ସେ ଆମକୁ କିଛି ବେଦ ବିଷୟରେ କହିବେ, ଜ୍ଞାନ କିଛି ଦେବେ, ତେଣୁ ଆଜି ସମସ୍ତେ ଡ୍ରେସ୍ ହେଇକି ପିନ୍ଧିକି ସବୁ ଆସିଛନ୍ତି। ତେଣୁ ସମସ୍ତେ ନ୍ୟୁଡ୍ କ୍ଲବ୍ର ମେମ୍ବରମାନେ ଯେତେ ଥିଲେ ସମସ୍ତେ ଡ୍ରେସ୍ ପିନ୍ଧିକି ସବୁ ଆସିଛନ୍ତି, କିନ୍ତୁ ଆମର ଯିଏ ଭାରତୀୟ ବ୍ୟକ୍ତି ଯାଇଛନ୍ତି ବେଦବିତ୍, ସେ ଉଲଗ୍ନ ହେଇକି ଯାଇଛନ୍ତି। ଆମର ଗୌରବିନ୍ଦ ସ୍ୱାମୀ ଇଏ କଥା କହନ୍ତି, ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ପ୍ରକୃତରେ ଯେଉଁ କୁହାଯାଏ ଅନନ୍ୟ ଚେତ ସତତଂ ଯେଉଁମାନଙ୍କ ସ୍ମରତେ ନିତ୍ୟସ, ଭଗବାନ ଯଦିଓ ଦୁର୍ଲଭ, ଭଗବାନ କେହି ଜାଣିପାରିବନି, ଭଗବାନ ପାଇବା ତ ଦୂରର କଥା, ଭଗବାନ କେହି ଜାଣିପାରିବେନି, ଭଗବାନ କିଏ କେତେଜଣ ଲୋକ କହିପାରିବେ କିଏ ଭଗବାନ ବୋଲି, ଅଧିକାଂଶ ଲୋକ କହୁଛନ୍ତି ଭଗବାନ ନାହାନ୍ତି, ନାସ୍ତିକ ବ୍ୟକ୍ତି, ଶତକଡ଼ା ଅନୁଷଦ ଭାଗ ହେଉଛନ୍ତି ସେଇଭଳି ଭାବରେ, ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପୃତ ଜ୍ଞାନମ ଆସୁରଂ ଭାବମାସୁଦା। ଚାରି ପ୍ରକାର ବ୍ୟକ୍ତି ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି, ଭଗବାନ ଅଛନ୍ତି ବୋଲି ଜାଣନ୍ତି ନାହିଁ, ସେମାନେ ମାନନ୍ତି ନାହିଁ, ସେମାନେ କିଏ କିଏ ନା, ସମସ୍ତେ ଦୁଷ୍କୃତି ନୁହଁ, କୌଣସି ସ୍ୱୀକୃତି ନାହିଁ ତାଙ୍କର, କୌଣସି ପୁଣ୍ୟ ଅର୍ଜନ କରିନାହାନ୍ତି, ସେମାନେ ସବୁ ପାପ କାର୍ଯ୍ୟରେ ସବୁବେଳେ ବ୍ୟସ୍ତ ରହିଛନ୍ତି, ଲିପ୍ତ ରହିଛନ୍ତି। ସେମାନେ ଚାରି ପ୍ରକାର ଦୁଷ୍କୃତି ନ ବ୍ୟକ୍ତି ରହିଛନ୍ତି, ପ୍ରଥମ ହେଉଛନ୍ତି ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି, ସେମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ଏବଂ ନରାଧମ, ଆପଣମାନେ ଜାଣିଥିବେ ମନୁଷ୍ୟମାନଙ୍କ ଭିତରେ 400,000 ପ୍ରକାର ମାନବ ଅଛନ୍ତି, ତେଣୁ ଯେଉଁମାନେ ଅଧମ ଶ୍ରେଣୀର ନିମ୍ନ ଶ୍ରେଣୀରେ ଅଛନ୍ତି ସେମାନେ ମଧ୍ୟ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ଏବଂ ଯଦି ବା କେତେ ଜଣଙ୍କର ବହୁତ ଜ୍ଞାନ ଅଛି, ଯେମିତି ବୈଜ୍ଞାନିକମାନଙ୍କର ବହୁତ ଜ୍ଞାନ ଅଛି, ସେମାନେ ବିଭିନ୍ନ ପ୍ରକାର ଗବେଷଣା କରୁଛନ୍ତି, ବିଭିନ୍ନ ପ୍ରକାର ଉଦ୍ଭାବନ କରୁଛନ୍ତି, କିନ୍ତୁ ସେମାନେ ମଧ୍ୟ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି। ଭଗବାନ କହୁଛନ୍ତି ତାଙ୍କର ଯଦିଓ ଜ୍ଞାନ ଅଛି, ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହେଇଯାଇଛି, ଏ ଭୌତିକ ଜାଗାରେ ଯେଉଁ ତ୍ରିଗୁଣ ଭିତରେ ତାଙ୍କର ଜ୍ଞାନଟି ନଷ୍ଟ ହେଇଯାଇଛି। ଭଗବାନ ତ୍ରିଗୁଣ ଉର୍ଦ୍ଧ୍ୱରେ, ଆମେ ତ୍ରିଗୁଣରେ ରହିକି କେମିତି ଭଗବାନଙ୍କୁ ଜାଣିବା, ତେଣୁ ତାଙ୍କୁ ହେଉଛି ମାୟା ଅପୃତ ଜ୍ଞାନ। ଏବଂ ଆସୁରଂ ଭାବମାଶ୍ରିତା, ଅଧିକାଂଶ ବ୍ୟକ୍ତି ହେଉଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଭଗବତ ଗୀତାର 16 ଅଧ୍ୟାୟରେ ବିସ୍ତାର ଭାବରେ ଅସୁର ସ୍ୱଭାବ ବିଷୟରେ ବର୍ଣ୍ଣନା କରାଯାଇଛି। ଅସୁର ସ୍ୱଭାବ କହିଲେ କ'ଣ ନା, ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ ସେମାନେ ହେଉଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ତାଙ୍କର ମୁଖ୍ୟ ଇଏଟା ଦେଖିବା, ମୁଖ୍ୟ ବିଶେଷତା ତାଙ୍କର ହେଉଛି କ'ଣ ନା, ସେ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ। ତେଣୁ ଏହି ପ୍ରକାର ଲୋକମାନଙ୍କ ଭିତରେ ସାରା ପୃଥିବୀ ଆମର ଭରିକି ରହିଛି। ତେଣୁ ଆଉ ଯେତିକି ଲୋକ ରହିଲେ ସେମାନେ ଭଗବାନ ବିଷୟରେ କେତେ ଜଣ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଭଗବାନ ପୂର୍ଣ୍ଣ ଭାବରେ ଜାଣିପାରୁନାହାନ୍ତି। ଏବଂ ଯେଉଁମାନେ ଭଗବାନଙ୍କୁ ଜାଣୁଛନ୍ତି, ଭଗବାନ ପ୍ରାପ୍ତ ହେବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି, ସେମାନେ ପ୍ରାପ୍ତ ହେଇପାରୁନାହାନ୍ତି। କିନ୍ତୁ ଯେଉଁମାନଙ୍କ ପାଇଁ ଭଗବାନ ସୁଲଭ, କେଉଁମାନଙ୍କ ପାଇଁ ନା, ଯେଉଁମାନେ ଭଗବାନଙ୍କ ବିଷୟରେ ସବୁବେଳେ ସ୍ମରଣ କରୁଛନ୍ତି। ଅନନ୍ୟ ଚେତା ସତତଂ ଯେଉଁମାନଙ୍କ ସ୍ମରଣ ନିଶ୍ଚୟ ତସ୍ୟାହଂ ସୁଲଭ ପାର୍ଥ, ତାଙ୍କ ପ୍ରତି ଭଗବାନ ବହୁତ ସୁଲଭ ହେଇଯାଆନ୍ତି। ଯଦିଓ ଭଗବାନ ପାଇବା ଏତେ ସହଜ ନୁହଁ, କିନ୍ତୁ ଭଗବାନ ତାଙ୍କ ପାଇଁ ସୁଲଭ ହେଇଯାଆନ୍ତି। ଏମିତି ଆମେ ଦେଖିବା ବଜାରରେ କେତେଟା ପରିବା ବହୁତ ଶସ୍ତାରେ ମିଳୁଛି, ସୁଲଭ ହେଇଯାଉଛି, କେତେଟା ଦୁର୍ଲଭ, ବହୁତ ବହୁତ ଦାମ ରହିଛି। ତେଣୁ ଭଗବାନ, ଯେଉଁମାନେ ଭଗବାନଙ୍କର ସ୍ମରଣ କରୁଛନ୍ତି, ଭଗବାନ ତାଙ୍କ ପ୍ରତି ସୁଲଭ ହେଇଯାଆନ୍ତି, ଯାହାଫଳରେ କି ଭଗବାନଙ୍କୁ ସେ ପ୍ରାପ୍ତ ହେଇପାରିବେ। ଦଶାହଂ ସୁଲଭ ପାର୍ଥ ନିତ୍ୟ ଯୁକ୍ତ ସୁଯୋଗ, କାହିଁକି ସୁଲଭ ହୁଅନ୍ତି ନା, ଯେହେତୁ ସେମାନେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛନ୍ତି, ଭଗବାନ ତାଙ୍କ ପ୍ରତି ସୁଲଭ ହେଇଯାଆନ୍ତି, ଭଗବାନଙ୍କୁ ସେମାନେ ସହଜରେ ପ୍ରାପ୍ତ ହୁଅନ୍ତି। ତେଣୁ ପ୍ରଶ୍ନ ଆସିବ, ଭଗବାନ ସୁଲଭ ହେଲେ କ'ଣ ଲାଭ, ଭଗବାନ ପ୍ରାପ୍ତ ହେଲେ କ'ଣ ଲାଭ ନା, ତା ପର ଶ୍ଳୋକରେ ସେ କଥା କହୁଛନ୍ତି 15 ଶ୍ଳୋକରେ, ଯେ ମାମ ଉପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ପ୍ରବନ୍ତି ମହାତ୍ମାନ ସଂସିଦ୍ଧିଂ ପରମାଙ୍ଗତା। ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି, ଭଗବାନ ଯାହା ପ୍ରତି ସୁଲଭ ହେଇଯାଇଛନ୍ତି, ସେମାନେ ହେଉଛନ୍ତି ମହାତ୍ମା, ମହାତ୍ମା ସେମାନେ ମହାତ୍ମା, ଯଦିଓ ସେମାନେ ଦେଖିବ ଆମ ଭଳି, କିନ୍ତୁ ସେମାନେ ମହାତ୍ମା। ମହାତ୍ମା ଅନସ୍ତୁ ମାଙ୍ଗ ପାର୍ଥ ଦୈବୀ ପ୍ରକୃତି ମାସ୍ରତା ଭଜନ୍ତି ଅନ୍ୟାନ୍ୟ ମନସ୍ୱ ଜ୍ଞାନ୍ତା ଭୂତାଦି ନବ। ଭଗବତ ଗୀତା 9 ଅଧ୍ୟାୟରେ ମହାତ୍ମାର ଲକ୍ଷଣ ଭଗବାନ କହିଛନ୍ତି। ଯଦିଓ ମହାତ୍ମା କହିଲେ ଆମେ ଦେଖୁଛେ ଆମ ଭଳି, ଆମର ଶିଶୁ ଗୌରବନ୍ଦ ମହାରାଜ, ସ୍ୱୟଂଭୁ ମହାରାଜ, ଏମାନେ ଯେଉଁ ସବୁ ସାଧୁମାନେ ସବୁ ଅଛନ୍ତି, ସେମାନେ ଆମେ ଦେଖିବା ଆମ ଭଳି ତ ରହିଛନ୍ତି ଆଉ, କିନ୍ତୁ ସେମାନେ ଆମ ଭଳି ନୁହନ୍ତି। ଭାଗବତମରେ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଏକା ସ୍କନ୍ଦରେ, ଯେ ଯେଉଁମାନେ ଆଚାର୍ଯ୍ୟ ମାଙ୍ଗ ବିଜାନିଆନ ନାବମନିୟତ କରିଛି ନ ମାତ୍ୟ ବୁଦ୍ଧି ଆସୁଏତ ସର୍ବଦେବମୟ ଗୁରୁ। ଯେଉଁମାନେ ଆଚାର୍ଯ୍ୟ, ଯେଉଁମାନେ ଗୁରୁ, ସେମାନେ ଭଗବାନଙ୍କ ଭଳି, ଭଗବାନଙ୍କ ସଦୃଶ। ଆଚାର୍ଯ୍ୟ ମାଙ୍ଗ ବିଜାନିଆନ ନାଭ ଅନିୟତ କରିଛି, ଅନ୍ୟ କିଛି ଆମେ ଚିନ୍ତା କରିବା ଠିକ ନୁହଁ, କାହିଁକି ନା ନାଭ ଅନିୟତ କରିଛି ସର୍ବଦେବମୟ ଗୁରୁ ଆଚାର୍ଯ୍ୟ ମାଙ୍ଗ ବିଜାନିଆନ ନାଭ ଅନିୟ ନ ମତ୍ୟ ବୁଦ୍ଧି ଅସ୍ୱାଦ। ଆମେ ଯେମିତି ଭାବୁଛେ ଆମେ ଜଣେ ଯିବ, ସିଏ ମଧ୍ୟ ସେଭଳିଆ ଯିବ, ସେଭଳି ମତ୍ୟ ବୁଦ୍ଧି ଆମେ କରିବା କଥା ନୁହଁ, କାହିଁକି ନା ସର୍ବଦେବମୟ ଗୁରୁ, ସମସ୍ତ ଦେବତାମାନେ ତାଙ୍କ ପାଖରେ ରହିଛନ୍ତି, ଗୁରୁଙ୍କ ପାଖରେ ରହିଛନ୍ତି ସମସ୍ତ ଦେବତା, ଭଗବାନ ସଦୃଶ ସିଏ ଆଚାର୍ଯ୍ୟ ଯିଏ। ତେଣୁ ଇଏ ହେଉଛନ୍ତି ମହାତ୍ମା। ମହାତ୍ମା କହିଲେ ଯେ ଭଗବାନ ପ୍ରାପ୍ତ ହୋଇଛନ୍ତି ସେମାନେ ମହାତ୍ମା, ମହାତ୍ମା ସେମାନେ ବହୁତ, ସେମାନେ ସେଭଳି ମହାତ୍ମା ସେଭଳି ଜୀବ ପାଇବା ଦୁର୍ଲଭ, ଆମେ ସମସ୍ତେ ତାଙ୍କୁ ପାଇପାରିବାନି, ବହୁତ ରିୟାର। ସେମାନେ ମନୁଷ୍ୟାଣାଙ୍କ ସହସ୍ରେଷୁ କଶ୍ଚିତ ଯଥା ସିଦ୍ଧ, ଭଗବତ ଗୀତାର 7 ଅଧ୍ୟାୟରେ ଭଗବାନ କହୁଛନ୍ତି। ହଜାର ହଜାର ଲୋକ ସେମାନେ ଜୀବନରେ କ'ଣ ତାଙ୍କର ଲକ୍ଷ୍ୟ, କ'ଣ ଚେଷ୍ଟା, ମାନେ ଜୀବନରେ କ'ଣ ତାଙ୍କର କ'ଣ ପାଇଁ ସେମାନେ ଆସିଛନ୍ତି, କ'ଣ ପାଇଁ ସେମାନେ ଚେଷ୍ଟା କରିବା କଥା, ଏସବୁ ଜାଣୁନାହାନ୍ତି। କିନ୍ତୁ ତାଙ୍କ ଭିତରୁ ଆଉ କେତେଜଣ ଯେଉଁମାନେ ଲୋକ ରହୁଛନ୍ତି, ସେମାନେ ଚେଷ୍ଟା କରୁଛନ୍ତି ପ୍ରକୃତରେ ଜୀବନର ଲକ୍ଷ୍ୟ କ'ଣ, କେମିତି ଆମେ ଜୀବନର ଲକ୍ଷ୍ୟ ପ୍ରାପ୍ତ ହେବା, ସେଥିପାଇଁ ସନ୍ଧାନ କରୁଛନ୍ତି, ଅନୁସନ୍ଧାନ କରୁଛନ୍ତି, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ବ୍ରହ୍ମ ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନେ ମଧ୍ୟ ସିଦ୍ଧି ପ୍ରାପ୍ତ ହେଇପାରୁନାହାନ୍ତି। ତାଙ୍କ ଭିତରୁ କେତେଜଣ ସିଦ୍ଧି ପ୍ରାପ୍ତ ହେଉଛନ୍ତି, ଯଥତାମ ବି ସିଦ୍ଧାନାମ, ସେଭଳି ଭାବରେ ଯେଉଁମାନେ ସିଦ୍ଧି ପ୍ରାପ୍ତ ହେଇଛନ୍ତି, କିଏ କର୍ମରେ ସିଦ୍ଧି ପ୍ରାପ୍ତ ହେଇଛି, କିଏ ଜ୍ଞାନରେ ସିଦ୍ଧି ପ୍ରାପ୍ତ ହେଇଛି, କିଏ ଅଷ୍ଟାଙ୍ଗ ଯୋଗରେ ସିଦ୍ଧି ପ୍ରାପ୍ତ ହେଇଛନ୍ତି, କିନ୍ତୁ ସେମାନେ ସମସ୍ତେ ମଧ୍ୟ ଭଗବାନଙ୍କୁ ଜାଣିପାରୁନାହାନ୍ତି। କଶ୍ଚିନ୍ ମାଙ୍ଗ ବେଦି ତତ୍ତ୍ୱ, ଖୁବ୍ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣୁଛନ୍ତି। ତେଣୁ ମହାତ୍ମା ଯିଏ କହିଲେ ସେ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି, ଜ୍ଞାନୀ ନ ତତ୍ତ୍ୱଦର୍ଶୀ ନ। ତେଣୁକରି ଭଗବାନ ଭଗବତ ଗୀତା 4 ଅଧ୍ୟାୟ କହିଛନ୍ତି ଯେ ଆମେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ଯେ ଜ୍ଞାନମ ଜ୍ଞାନୀ ନ ତତ୍ତ୍ୱଦର୍ଶନ। ସେହିଭଳି ମହାତ୍ମା, ସେହିଭଳି ଗୁରୁ, ସେହିଭଳି ଜ୍ଞାନୀ ତତ୍ତ୍ୱଦର୍ଶୀଙ୍କ ପାଖକୁ ଯାଇ, ତାଙ୍କ ପାଖକୁ ଯାଇ, ତାଙ୍କ ଚରଣରେ ଯାଇ, ତାଙ୍କୁ ପ୍ରଣିପାତ କରି, ତାଙ୍କୁ ପରିପ୍ରଶ୍ନ କରି, ତାଙ୍କୁ ସେବା କଲେ ଆମେ ଭଗବତ ତତ୍ତ୍ୱ ଜାଣିପାରିବା। କାରଣ ଭଗବତ ତତ୍ତ୍ୱ ହେଉଛି ଅଦ୍ୱୈତ ତତ୍ତ୍ୱ, ଏ ଭୌତିକ ଜଗତ ହେଉଛି ଦ୍ୱୈତ ଜଗତ, ସବୁ ଏଠି ବିପରୀତ ଜିନିଷ ସବୁ ରହିଛି, ଭଲ ମନ୍ଦ ସୁଖ ଦୁଃଖ ହସ କାନ୍ଦ ଏଇସବୁ ବିପରୀତ ଜିନିଷ ରହୁଛି, କିନ୍ତୁ ଆର ଉର୍ଦ୍ଧ୍ୱରେ ହେଉଛି ଅଦ୍ୱୟ ଜଗତ ଯେଉଁଠି ଏସବୁ ବିପରୀତ ଜିନିଷ ନାହିଁ। ତେଣୁ ସେ ଅଦ୍ୱୟ ଜ୍ଞାନକୁ ଜାଣିବା ପାଇଁ ହେଲେ ଆମେ ଜଣେ ତତ୍ତ୍ୱଦର୍ଶୀ ଗୁରୁଙ୍କ ପାଖରେ ଯାଇ ତାଙ୍କୁ ସେବା କଲେ ଆମେ ଏଇ ତତ୍ତ୍ୱ ଜ୍ଞାନଟାକୁ ଜାଣିପାରିବା, ଅଦ୍ୱୟ ଜ୍ଞାନ ବିଷୟ ଜାଣିପାରିବା। ତେଣୁ ଭଗବାନ କହୁଛନ୍ତି ଯେ ମାମ ପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳ, ଯେଉଁମାନେ ସେଇଭଳି ମହାତ୍ମା ଯେଉଁମାନେ ଭଗବାନ ପ୍ରାପ୍ତ ହୋଇଛନ୍ତି ସେମାନେ ଆଉ ଏ ଭୌତିକ ସଂସାରକୁ ଆସିବେନି, ସଂସିଦ୍ଧି ହିଁ ପରମାଙ୍ଗତା, ସେମାନେ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇଛନ୍ତି। ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ସେମାନେ ଭଗବାନଙ୍କ ଧାମକୁ ଯିବେ। ତେଣୁ ଯେଉଁମାନେ ଭଗବାନ ପ୍ରାପ୍ତ ହେଇନାହାନ୍ତି ସେମାନେ ପୁଣି ଏଇ ଭୌତିକ ଜଗତକୁ ଆସିବେ। ଏ ଭୌତିକ ଜଗତ କିଭଳି ଭାବରେ ନା ଦୁଃଖାଳୟମ ଅଶାଶ୍ୱତମ, ଦୁଃଖ ରହିଛି, ଅନେକ ପ୍ରକାର ଦୁଃଖ ରହିଛି, ଏବଂ ବିଶେଷ ଭାବରେ ଚାରି ପ୍ରକାର ଦୁଃଖ ଭଗବାନ କହିଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନ। ଜନ୍ମ ଏବଂ ମୃତ୍ୟୁ ଏ ଦୁଇଟି ହେଉଛି ବହୁତ ଯନ୍ତ୍ରଣାଦାୟକ ସ୍ଥିତି। ଭାଗବତ ତୃତୀୟ ସ୍କନ୍ଧରେ କପିଳଦେବ ସେ ବର୍ଣ୍ଣନା କରିବେ ମାତୃଗର୍ଭରେ ଥିଲାବେଳେ କେମିତି କଷ୍ଟ ସେ ପ୍ରାପ୍ତ ହେଉଛନ୍ତି। ଅନୁସୟ ମହାରାଜ ସେସବୁ କୁହନ୍ତି, ଆମର ଓଡ଼ିଆ ଜଗନ୍ନାଥ ଦାସ ଭାଗବତରୁ ଉଦ୍ଧାର କରି, ଯେ ତିନି ମାସ ଯେତେବେଳେ ହୁଏ ମାତୃଗର୍ଭରେ ଆମେ ସବୁ ବର୍ତ୍ତମାନ ଭୁଲିଯାଇ ଯେ ମାତୃଗର୍ଭରେ ଆମେ କେତେ କଷ୍ଟ ପାଉଥିଲେ, କିନ୍ତୁ ତିନି ମାସ ଯେତେବେଳେ ହବ ସେତେବେଳେ ଜଣଙ୍କର ଜ୍ଞାନ ଆସିବ, ଚେତନା ଆସିବ, ସେତେବେଳେ ସେ ଜାଣିପାରିବ ଯେ ପ୍ରକୃତରେ କାହିଁକି ସେ ଏ କଷ୍ଟ ଭୋଗ କରୁଛି, କାହିଁକି ମାତୃଗର୍ଭକୁ ସେ ଆସିଛି, ପୂର୍ବ ଜନ୍ମରେ ଏଇସବୁ ପାପ କାର୍ଯ୍ୟ କରିଥିଲା ବୋଲି ବା ଏଇସବୁ ଭଗବାନଙ୍କ ଶରଣରେ ଯାଇନଥିଲା ବୋଲି ସେଥିପାଇଁ ପୁଣି ସେ ମାତୃଗର୍ଭକୁ ଆସିଲା। ପୁନରପି ଜନନ ପୁନରପି ମରଣମ ପୁନରପି ଜନନୀ ଜଠରେ, ତେଣୁ ସେତେବେଳେ ସେ ତାର ସ୍ମୃତି ଆସୁଛି, ସେ ଭଗବାନଙ୍କର କଥା ସ୍ମୃତି ଆସୁଛି, ତେଣୁ ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ଭଗବାନ ମୋତେ ଏଠୁ ଉଦ୍ଧାର କଲେ, ଏ ଗର୍ଭବାସ ଦୁଃଖରୁ ମୁକ୍ତି ଦେଲେ, ମୁଁ ଆପଣଙ୍କ ଶରଣରେ ଯିବି, ଆପଣଙ୍କର ପୂଜା କରିବି, ଆପଣଙ୍କ ଭଜନ କରିବି। କିନ୍ତୁ ଯେତେବେଳେ ସେ ଭୂମିଷ୍ଠ ହେଉଛି ଭଗବାନଙ୍କ କୃପାରୁ, ଯେତେବେଳେ ସେ ଭୂମିଷ୍ଠ ହେଉଛି ଜନ୍ମଗ୍ରହଣ କରୁଛି, ସେତେବେଳେ ପୁଣି ମାୟାର ଅଧୀନରେ ରହିକି ପୁଣି ଭଗବାନଙ୍କୁ ଭୁଲି ଯାଉଛି। ତେଣୁ ପୁଣି ଭଗବାନ ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ପୁଣି ତାକୁ ଜଣାଉଛନ୍ତି ଯେ ଭଗବାନଙ୍କୁ ଶରଣରେ ଯା, ଭଗବାନ ତୁମର ଜୀବନ କର୍ତ୍ତବ୍ୟ ଅଛି ଭଗବାନଙ୍କ ଶରଣରେ ଯିବା। ଏଇଭଳି ଭାବରେ ସବୁ ସାଧୁମାନେ ସବୁ ବ୍ୟବସ୍ଥା କରନ୍ତି, ଭଗବାନ କଥା ବ୍ୟବସ୍ଥା ପ୍ରଚାର କରନ୍ତି, ଯାହାଫଳରେ କି ଆମେ ଯେତେବେଳେ ଭଗବାନଙ୍କୁ ଜାଣିପାରିବା ସେତେବେଳେ ପ୍ରକୃତ ଦୁଃଖରୁ ଆମେ ମୁକ୍ତି ପାଇପାରିବା, ଦୁଃଖରୁ ଅତ୍ୟନ୍ତ ଆତ୍ୟନ୍ତିକ କ୍ଷେମ ବୋଲି କହିବୁ। ପ୍ରକୃତ ମଙ୍ଗଳ ହେଉଛି ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ଏଇ ତ୍ରିତାପରୁ ମୁକ୍ତି ଲାଭ କରିପାରିବା। ଚରା ବାର୍ଦ୍ଧକ୍ୟ ଅବସ୍ଥା, ବାର୍ଦ୍ଧକ୍ୟ ଅବସ୍ଥାରେ ବହୁତ ପ୍ରକାର କଷ୍ଟ ରହିଛି, ସେଭଳି ଭାବରେ ବିଭିନ୍ନ ପ୍ରକାର ରୋଗ ସବୁ ରହିଛି, ଏଭଳି ଭାବରେ ଦୁଃଖ ସବୁ ରହିଛି। ପୁଣି ତିନି ପ୍ରକାର ତାପ ରହିଛି, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ, ଶରୀର ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଦୁଃଖ ରହିଛି, ଦେବତାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଦୁଃଖ ଆସୁଛି, ବହୁତ ଗରମ ହେଲାଣି, ବହୁତ ବର୍ଷା ହେଲାଣି, ବହୁତ ବନ୍ୟା ବାତ୍ୟା ତାପରେ ଭୂମିକମ୍ପ ଇତ୍ୟାଦି ସବୁ ରହୁଛି। ସୁନାମି ହେଇଥିଲା କିଛି ବର୍ଷ ତଳେ, ଏ କିଛି ଦିନ ତଳେ ଜାପାନରେ ହେଇଥିଲା। ତେଣୁ ଏଇଭଳି ଭାବରେ କେତେ ଜଣ କହୁଛନ୍ତି 2012ରେ ଆମର ସବୁ ସଂସାର ଧ୍ୱଂସ ହେଇଯିବ, ଜଗତ ଧ୍ୱଂସ ହେଇଯିବ। ତେଣୁ ଇଏ ବିଭିନ୍ନ ପ୍ରକାର ଦୁଃଖ ସବୁ ଆସି ପହଞ୍ଚୁଛି, ଆଦି ଭୌତିକ ଆଦି ଦୈବିକ ଏବଂ ଆଧ୍ୟାତ୍ମିକ। ଆଦି ଭୌତିକ କହିଲେ ବିଭିନ୍ନ ପ୍ରକାର ଲୋକମାନଙ୍କ ଦ୍ୱାରା କେତେବେଳେ ସାପ କାମୁଡ଼ି ଦେଲାଣି, କେତେବେଳେ ମାଙ୍କଡ଼ କାମୁଡ଼ି ଦେଲାଣି, ଏସବୁ ବିଭିନ୍ନ ପ୍ରକାର କୁକୁର କାମୁଡ଼ି ଦେଉଛି, ଏଇସବୁ ବିଭିନ୍ନ ପ୍ରକାର ଦୁଃଖରେ ରହୁଛନ୍ତି। ଏବଂ ଜଣେ ଯଦି ଚାହିଁବ ଯେ ହଁ ଦୁଃଖ ହେଲେ ମୋତେ ଆମେ ରହିବା ଏଠି, କେତେଜଣ କୁହନ୍ତି ଏ ଭୌତିକ ଜଗତର ନିୟମ ହେଉଛି ସେଇଟା, ଦୁଃଖ ଆସିବ ତାପରେ ସୁଖ ଆସିବ, ଦୁଃଖ ପରେ ସୁଖ, ଇଏ ହେଉଛି ଭୌତିକ ଜଗତର ନିୟମ। କିନ୍ତୁ ପ୍ରକୃତ ଏଇଟା ତତ୍ତ୍ୱ ଜିନିଷ ନୁହଁ। ଭୌତିକ ଜଗତଟା କିଭଳି ଭାବରେ ଆମ ଚୈତନ୍ୟ ଚରିତ୍ରରେ ବର୍ଣ୍ଣନା କରାଯାଇଛି ଯେ ଆଗେ ରାଜାମାନେ ଦଣ୍ଡ ଯେଉଁ ଦେଉଥିଲେ, କେମିତି ଦଣ୍ଡ ଦେଉଥିଲେ ନା ନଈ ନେଇକିରି ପାଣି ଜାଗାକୁ ନେଇକିରି ସେଠି ବୁଡ଼େଇ ଦେଉଥିଲେ, ଚୁଟି ଧରିକି ବୁଡ଼ଉଥିଲେ ତା ଭିତରେ, କିନ୍ତୁ ବେଶୀ ସମୟ ବୁଡ଼ିଦେଲେ ସେ ମରିଯିବ ନା, ତେଣୁ କିଛି ସମୟ ପାଇଁ ତାକୁ ପୁଣି ଟେକି ଦେଉଥିଲେ, ଟେକିଦେଲେ ସେ ନିଶ୍ୱାସ ଗ୍ରହଣ କରୁଥିଲେ, ସେତେବେଳେ ଭାବୁଥିଲା ଓହୋ କେତେ ଆନନ୍ଦ। ତେଣୁ ଭୌତିକ ଜଗତରେ ସୁଖ ହେଉଛି ସେଇଟା, ପ୍ରକୃତ ଭୌତିକ ଜଗତ ହେଉଛି ଦୁଃଖାଳୟ, ଦୁଃଖପୂର୍ଣ୍ଣ ସ୍ଥିତି ରହିଛି ଏଠି, କିନ୍ତୁ ଆମେ ଯେଉଁ ସାମାନ୍ୟ କିଛି ସୁଖ ପ୍ରାପ୍ତ ହେଉଛେ ସେଇଟା ଦୁଃଖର ନିବୃତ୍ତିକୁ ଆମେ ଭାବୁଛେ ସୁଖ ବୋଲି, କିନ୍ତୁ ପ୍ରକୃତ ସୁଖ ଏ ଭୌତିକ ଜଗତରେ ନାହିଁ। ଭଗବତ ପଞ୍ଚମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଆମେ ଏ ଯେଉଁ ଭୌତିକ ସୁଖ ପ୍ରାପ୍ତ ହେଉଛେ ସେ ଇନ୍ଦ୍ରିୟ ମାଧ୍ୟମରେ ପ୍ରାପ୍ତ ହେଉଛେ, ଯେହି ସଂସ୍ପର୍ଶ ଭୋଗା ଦୁଃଖ ଜନୟବତେ ଆଦ୍ୟନ୍ତବନ୍ତ କୁମତି ନହନ୍ତି ସୁରମତେ କୁମ୍ତ। ଆମେ ଏଇ ଇନ୍ଦ୍ରିୟ ମାନଙ୍କ ଦ୍ଵାରା ସେଇ ସୁଖ ପ୍ରାପ୍ତ ହଉଛେ, କିନ୍ତୁ ଏ ସୁଖ ହଉଛି ଆଦ୍ୟ ଅନ୍ତବନ୍ଧ। ଦୁଃଖ ଜନୟ ବୋଧେ ଦୁଃଖ କଲେ କିଛି ସୁଖ ଆମେ ପାଉଛେ, ଏବଂ ଏଇ ସୁଖ ମଧ୍ୟ ଯାହା ପାଉଛେ ସେଇଟା ମଧ୍ୟ ଯାହାର ଯୋଉ ସୁଖର ଆଦି ଅଛି ସେ ସୁଖର ମଧ୍ୟ ଅନ୍ତ ଅଛି। କିନ୍ତୁ ପ୍ରକୃତ ସୁଖ ହଉଛି ଭଗବାନଙ୍କ ପାଦ ପଦ୍ମରେ ଭ୍ରମନ୍ତେ ଯୋଗିନୋ ଅନନ୍ତେ ସତ୍ୟାନନ୍ଦେ ଚିଦାତ୍ମନି ଇତି ରାମ ପଦେ ନାଶ ପରମ ବ୍ରହ୍ମ ବିଦ୍ୟତେ। ଯେଉଁମାନେ ଭଗବାନଙ୍କର ଶରଣରେ ଯାଇଛନ୍ତି ସେମାନେ ଅତ୍ୟନ୍ତମ ସୁଖମ ଅସ୍ମୃତେ, ବହୁତ ସବୁ ପ୍ରକୃତ ସୁଖ ଯୋଉ ସୁଖର ଶେଷ ନାହିଁ ଅନ୍ତ ନାହିଁ ଅନନ୍ତ ସୁଖ ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ମହାତ୍ମା ଯେଉଁମାନେ ସେମାନେ ନା ପୃହନ୍ତି ମହାତ୍ମାନ, ସେମାନେ ଆଉ ଏ ଭୌତିକ ସଂସାରକୁ ଆସିବେନି, ନା ପୃହନ୍ତି ମହାତ୍ମାନ ସଂସିଦ୍ଧିଂ ପରମାଙ୍ଗତା। ତାହେଲେ ସେମାନେ କ'ଣ କୁଆଡ଼େ ଯିବେ, ଶେଷ ହେଇଗଲେ କି? ନା ନା, ସେମାନେ ଭଗବାନଙ୍କ ଧାମକୁ ଯିବେ। ଭଗବାନଙ୍କ ଧାମରେ ପ୍ରକୃତ ଆନନ୍ଦ ରହିଛି, ପ୍ରକୃତ ଜୀବନ ସେଠି ରହିଛି, ପ୍ରକୃତ ସୁଖ ସେଠି ରହିଛି, ଆନନ୍ଦମୟ ଧାମ। ତେଣୁ ସେମାନେ ସେଇ ଭଗବତ ଧାମକୁ ଯିବେ। ତେଣୁ ତାପର ଶ୍ଳୋକରେ ଭଗବାନ କହୁଛନ୍ତି ଏଇ ଶ୍ଳୋକରେ ଯେ ଆ ବ୍ରହ୍ମ ଭୁବନା ଲୋକା, ଯଦି ଆମେ ଭଗବାନଙ୍କ ଶରଣ ନ ଯିବା ତାହେଲେ ଆମେ ଯେଉଁ ପାପ କାର୍ଯ୍ୟ କରୁଛେ ପାପ କାର୍ଯ୍ୟ ଫଳରେ ଆମେ ନିଚତର ଲୋକକୁ ଯାତ୍ରା କରିବା, ଆଉ ଯଦି କିଛି ପୁଣ୍ୟ କାର୍ଯ୍ୟ କରୁଛେ ସେ ପୁଣ୍ୟ କାର୍ଯ୍ୟ ଫଳରେ ଆମେ ଉନ୍ନତ ଲୋକକୁ ଯିବା। ତେଣୁ ବ୍ରହ୍ମ ଲୋକଠୁ ଆରମ୍ଭ କରି ନିଚେ ମୁଁ ଯେଉଁ କହିଲି ସାତଟି ଲୋକ ରହିଲା, ତଳେ ରହିଲା ଆହୁରି ସାତଟି ଲୋକ, କ'ଣ କ'ଣ ନା ଅତଳ ବିତଳ ସୁତଳ ତଳାତଳ ମହିତଳ ରସାତଳ ଏବଂ ପାତାଳ, ଏ ସାତଟି ଲୋକ ରହିଛି। ଯେଉଁମାନେ ପାପ କାର୍ଯ୍ୟ ଲିପ୍ତ ରହୁଛନ୍ତି ସେମାନେ ନିଚତର ଲୋକକୁ ଯାତ୍ରା କରିବେ ବା ନିଚତର ଜ୍ୱନି ଯେମିତି ପଶୁପକ୍ଷୀ ଜ୍ୱନି ଏସବୁ ପ୍ରାପ୍ତ ହେବେ। ତେଣୁ ଭଗବାନଙ୍କୁ ପ୍ରାପ୍ତ ନହେଲେ ଆମେ ଏ ଭୌତିକ ଜଗତରେ କେତେବେଳେ ଉର୍ଦ୍ଧ୍ୱ ଲୋକକୁ ଯିବା ବା କେତେବେଳେ ତଳ ଲୋକକୁ ଯିବା। ଆ ବ୍ରହ୍ମ ବ୍ରହ୍ମ ଲୋକଠୁ ଆରମ୍ଭ କରି ସମସ୍ତ ଲୋକରେ ଏଇ ଜନ୍ମମୃତ୍ୟୁ ଲାଗିକି ରହିଛି। ବ୍ରହ୍ମାଙ୍କର ମଧ୍ୟ ଯେତେବେଳେ 100 ବର୍ଷ ପୁରିଯିବ ସେତେବେଳେ ପୁଣି ତାଙ୍କୁ 100 ମୃତ୍ୟୁବରଣ କରିବାକୁ ପଡ଼ିବ। ସେ ସମସ୍ତ ଲୋକରେ ଏଇ ଜନ୍ମମୃତ୍ୟୁ ରହିଛି। ଯେହେତୁ ଦେବତାମାନଙ୍କୁ ଅମରା ବୋଲି କୁହାଯାଉଛି, ଦେବତାମାନଙ୍କର ଗୋଟେ ନାମ ହେଉଛି ଅମରା, ଅର୍ଥାତ୍ ତାଙ୍କର ମୃତ୍ୟୁ ନାହିଁ, କିନ୍ତୁ ପ୍ରକୃତରେ ତାଙ୍କର ମୃତ୍ୟୁ ରହିଛି, କିନ୍ତୁ ବହୁତ ଜନ୍ମ ବହୁତ ବର୍ଷ ସେମାନେ ଇଏ କରୁଛନ୍ତି, ଜୀବନ ଧାରଣ କରୁଛନ୍ତି। ଯେମିତି ତାଙ୍କର କୁହାଯାଇଛି ତାଙ୍କର ଗୋଟେ ଦିନ ହେଉଛି ଆମର ଏଠି, ହଁ ଗୋଟେ ଦିନ ହେଉଛି ଆମର ହଁ ସେ ଏଠି ଆ ପର ଶ୍ଳୋକରେ କୁହାଯିବ, ଆ ପର ଶ୍ଳୋକ ସେଟା କୁହାଯିବ ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯ୍ୟତ ବ୍ରହ୍ମ ବିଦ। ବ୍ରହ୍ମଲୋକର ଐଶ୍ୱର୍ଯ୍ୟ କ'ଣ ଆମେ ଏଇଥିରୁ ଅନୁମାନ କରିପାରିବା। ତାଙ୍କର ଗୋଟେ ଦିନ ହେଉଛି ଆମର 100,000 ଦିବ୍ୟ ଯୁଗ। ହଜାର ଦିବ୍ୟ ଯୁଗ କହିଲେ ସତ୍ୟ ତୃତୀୟା ଦ୍ୱାପର କଳି, ଏ ଚାରି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ ବୋଲି। ବର୍ତ୍ତମାନ ଆମର କଳିଯୁଗ ସମୟ ଚାଲିଛି, କଳିଯୁଗର ପରିମାଣ ହେଉଛି 432,000 ବର୍ଷ। ତେଣୁ ଯେଉଁମାନେ କହୁଛନ୍ତି 2012 ଶେଷ ହେଇଯିବ ସେଟା ଠିକ୍ ନୁହଁ, କଳିଯୁଗ ହେଉଛି 432,000 ବର୍ଷ। ବର୍ତ୍ତମାନ ମାତ୍ର 5,000 ବର୍ଷ ଯାଇଛି, ଆହୁରି 427,000 ବର୍ଷ ରହିଛି। ତେଣୁ ଆର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, 864,000 ବର୍ଷ। କଳିଯୁଗର 3 ଗୁଣ ହେଉଛି ତ୍ରେତୟା ଯୁଗର ପରିମାଣ, 1,96,000 ବର୍ଷ। ପୁଣି କଳିଯୁଗର 4 ଗୁଣ 17,28,000 ବର୍ଷ, ଇଏ ହେଉଛି ସତ୍ୟ ଯୁଗର ପରିମାଣ। ଯେମିତି ସତ୍ୟ ତ୍ରେତୟା ଦ୍ୱାପର କଳି 4 ଯୁଗ ମିଶିଲେ ଯେଉଁଛି ତାର ପରିମାଣ ହେଉଛି ଯେ 43,20,000 ବର୍ଷ। ତେଣୁ ଏଇ 43,20,000 ଯଦି 1,000 ଗୁଣାଯିବ ଅର୍ଥାତ 432 କୋଟି ବର୍ଷ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନର ପରିମାଣ। ତାଙ୍କର ସେଇଭଳି ଭାବେ ତେହ ରାତ୍ର ବିଦୋଧନା, ତାଙ୍କର ରାତ୍ର ମଧ୍ୟ ସେଇଭଳି ଭାବରେ 432 କୋଟି ବର୍ଷ। ତେଣୁ ଏଇଭଳି ଭାବରେ ତାଙ୍କର 100 ବର୍ଷ ରହିଛି, ବ୍ରହ୍ମାଙ୍କର 100 ବର୍ଷ ହେଲେ ତାଙ୍କର ମୃତ୍ୟୁବରଣ କରିବାକୁ ପଡ଼ୁଛି ତାଙ୍କୁ। ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟ ପ୍ରମାଣିତ ତେହରାତ୍ର ବିଦୋଧନା, ସେଭଳି ଭାବେ ତାଙ୍କର ରାତି ମଧ୍ୟ ରହିଛି। ତେଣୁ ଏଇ ଯେଉଁ ବ୍ରହ୍ମା, ଆମେ ଯଦି ଭଗବାନଙ୍କ ଶରଣ ନଗଲେ ଆମେ ଏଇଭଳି ଭାବରେ ବ୍ରହ୍ମଲୋକଠାରୁ କେତେବେଳେ ଆମେ କେଉଁ ଜନ୍ମରେ ଦେବଲୋକକୁ ଯାଇଥିବା, କେଉଁ ଜଣେ ବ୍ରହ୍ମଲୋକ ପ୍ରାପ୍ତ ହେଇଥିବା, ଏ ପ୍ରସଙ୍ଗରେ କଥା ଆସେ ଯେ ଜଣେ ବ୍ୟକ୍ତି ଜଣେ ବହୁତ ଉଚ୍ଚ ମୁନି ଋଷି ସ୍ତରର ଜଣେ, ସେ ମୋର ଏକ୍ଜାକ୍ଟଲି କଥାଟା ମନେ ପଡ଼ୁନି, କିନ୍ତୁ ସେ ଜଣେ ଯାଇଥିଲେ ଆଉ ଜଣେ ସେ ଲୋକ ପାଖକୁ ଯାଇଥିଲେ, ମୁନି ଋଷି ପାଖକୁ ଜଣେ ଯାଇଥିଲେ। ସେ ମୁନି ଋଷି କ'ଣ କରୁଛନ୍ତି, ଇନ୍ଦ୍ର ବୋଧେ ଯାଇଛନ୍ତି ଜଣଙ୍କ ପାଖକୁ, କି ଜଣେ ଇନ୍ଦ୍ରଙ୍କୁ ଯାଇଛନ୍ତି, କିନ୍ତୁ ସିଏ କ'ଣ କରୁଛନ୍ତି, ସେ ଋଷି ଜଣଙ୍କ ଦେଖୁଛନ୍ତି ସେ ପିମ୍ପୁଡ଼ି ଚାଲୁଛନ୍ତି, ପିମ୍ପୁଡ଼ି ଚାଲୁଛନ୍ତି। କିନ୍ତୁ ଯଦିଓ ଇନ୍ଦ୍ର ଆସିଛନ୍ତି, ଇଏ ତାଙ୍କୁ ଦେଖା ନ କରିକିରି ଇଏ ସେଇଟାକୁ ସେଇ ପିମ୍ପୁଡ଼ି ମାନଙ୍କୁ ସବୁ ଦେଖୁଛନ୍ତି। ତେଣୁ ଇନ୍ଦ୍ର ଭାବୁଛନ୍ତି ଇଏ କ'ଣ ମନରେ, ସେ ମୁଁ ଜଣେ ଇନ୍ଦ୍ର ଆସିଛି ଆଉ ଇଏ ମୋତେ ସମାନ ପ୍ରଦର୍ଶନ କରିକି ସେଇ ପିମ୍ପୁଡ଼ି ମାନଙ୍କୁ ଦେଖୁଛନ୍ତି। ଇନ୍ଦ୍ରଙ୍କର ଗର୍ବ ରହିଛି। ତେଣୁ ଏ ଋଷି ଜଣଙ୍କ କହିଲେ ଯେ ପ୍ରକୃତରେ ମୁଁ ତ ଦେଖୁଥିଲି ଏଇ ଯେଉଁ ପିମ୍ପୁଡ଼ି ମାନେ ଏମାନେ ସବୁ ପୂର୍ବଜନ୍ମରେ ସବୁ ଇନ୍ଦ୍ର ଥିଲେ, ବର୍ତ୍ତମାନ ସବୁ ପିମ୍ପୁଡ଼ି ଉପରେ ଚାଲିଛନ୍ତି। ଆମର ଶାସ୍ତ୍ରରେ ବର୍ଣ୍ଣନା କରିଛି ନକୁଳ ଏ କ'ଣ ତାଙ୍କ ନା ନୌଶ, ନୌଶ ପୁଣ୍ୟକର୍ମ ଫଳରେ ସେ ଯାଇଥିଲେ ସ୍ୱର୍ଗର ଇନ୍ଦ୍ର ହେଇଥିଲେ। କିନ୍ତୁ ସିଏ ଯେତେବେଳେ ମାନେ ଯେଉଁ ଇନ୍ଦ୍ରଙ୍କର ପତ୍ନୀ ଯିଏ ସଚିଦେବୀଙ୍କୁ ଉପଭୋଗ କରିବା ପାଇଁ ଚାହିଁଲେ, ସେତେବେଳେ ତାଙ୍କୁ ଜଣେ ଋଷି କହିଲେ ଯେ ତମେ ତାଙ୍କୁ ଯଦି ଋଷିମାନଙ୍କ ଦ୍ୱାରା ବିମାନ ବିଭାଗ ପାଇଁ କହିବ ତାହେଲେ ସେ ପୁଣି ତାଙ୍କର ପତନ ହେଇଯିବ। ତେଣୁ ସେ ସଚିଦେବୀ କହିଲେ ଠିକ୍ ଅଛି, ତମେ ମୋତେ ଯଦି ଉପଭୋଗ କରିବାକୁ ଚାହୁଁ ତାହେଲେ ତମେ ଗୋଟେ ବିମାନରେ ଆସିବ, ଯେଉଁ ବିମାନକୁ ଋଷିମାନେ ସବୁ ବହନ କରିକି ଆସିବେ। ତେଣୁ ସବୁ ବିଭିନ୍ନ ଋଷିମାନଙ୍କୁ ନେଇକିରି ସେ ନୌସର ଇନ୍ଦ୍ର କ'ଣ କଲେ ନା ସେ ତାଙ୍କର ସଚିଦେବ ପାଖକୁ ଯାଉଛି, ଏବଂ ସେହି ସମୟରେ ଅଗସ୍ତି ଋଷି ମଧ୍ୟ ସେ ବିମାନ। ତେଣୁ ତାଙ୍କୁ ଯେତେବେଳେ ସିଏ ବ୍ୟସ୍ତ ହେଉଛନ୍ତି ଶୀଘ୍ର ସତୀଙ୍କୁ ପାଖକୁ ଯିବା ପାଇଁ, ସଚିଙ୍କ ପାଖକୁ, ତେଣୁ ଯେତେବେଳେ ବିଳମ୍ବ ହେଉଛି ସେତେବେଳେ ଶୀଘ୍ର ଶୀଘ୍ର ବୋଲି କହୁଛନ୍ତି, ସର୍ପ ସର୍ପ ବୋଲି କହୁଛନ୍ତି, ଶୀଘ୍ର ଚାଲ ବୋଲି କହି ତାଙ୍କ ପାଦଟି ଲାଗିଯାଇଛି ଅଗସ୍ତି ମା ଋଷିଙ୍କ ପାଖରେ। ତେଣୁ ଅଗସ୍ତି ଋଷି ତାଙ୍କୁ ଅଭିଶାପ ପ୍ରଦାନ କରିଛି, ତେଣୁ ସର୍ପ ହେଇଯା, ତେଣୁ ସେ ସର୍ପ ହେଇଯାଇଛି। ଏଭଳି ଭାବରେ ବହୁତ ପ୍ରକାର ଘଟଣା ରହିଛି। ଇନ୍ଦ୍ର ଥରେ ସେମିତି ତାଙ୍କର ଦେବଗୁରୁ ପ୍ରତି ଅପମା ତାଙ୍କର ଦୋଷ କରିଥିଲେ ବୋଲି, ତାଙ୍କ ପ୍ରତି ଇଏ କରିଥିଲେ ବୋଲି ସେ ଘୁଷୁରୀ ହେଇଯାଇଥିଲେ। ଏସବୁ ବିଭିନ୍ନ ଦୃଷ୍ଟାନ୍ତ ସବୁ ରହିଛି ଶାସ୍ତ୍ରରେ, ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେତେ ଉନ୍ନତ ଲୋକ ଗଲେ ମଧ୍ୟ ଆବ୍ରହ୍ମ ସେଇ ଉନ୍ନତ ଲୋକ ଗଲେ ମଧ୍ୟ ସେଠି ପୁଣି ତାଙ୍କର ସବୁ ପତନ ହେଇଛି। କେତେବେଳେ ଆମେ ପୂର୍ବ ଜନ୍ମରେ ଇନ୍ଦ୍ର ଥିଲେ, କେତେବେଳେ ବ୍ରହ୍ମା ହେଇଥିବା କହି ହେଉନି, କେତେବେଳେ କେତେ ଅନେକ ଜନ୍ମ ଧରିକି ଆମେ ପ୍ରକୃତରେ ଏଇଭଳି ଚାଲିଛି। ଅନାଦି ବହିର୍ମୁଖ ଜୀବ କୃଷ୍ଣ ଅନାଦି, ଆମେ ସେଥିପାଇଁ କୁହାଯାଏନି କେବେ ଆମେ ଭୌତିକ ଯୋଗକୁ ଆସିଲେ, ଅନାଦି ବୋଲି କୁହାଯାଉଛି। ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ଶରଣ ନ ଯିବା ସେତେ ଦିନ ପର୍ଯ୍ୟନ୍ତ ଏଇ ଭୌତିକ ଜଗତରେ ହିଁ ରହିଥିଲା। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏଇ ବ୍ରହ୍ମାଙ୍କର ଗୋଟେ ଦିନରେ, ଯେଉଁ ମୁଁ କହିଲି ବ୍ରହ୍ମାଙ୍କର ଦିନର ପରିମାଣ 432 କୋଟି ବର୍ଷ, ଏଇ ଗୋଟେ ଦିନରେ 14 ଜଣ ମନୁ ଆସନ୍ତି। ମନୁ ମାନେ ସବୁ ଏଇ ତ୍ରିଲୋକର ଶାସନ ବ୍ୟବସ୍ଥାରେ ସେମାନେ ରହିଛନ୍ତି। ମନୁ ମନୁ ସଂହିତା ରହିଛି, ମନୁ ମାନେ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଭଗବାନ କହିବେ, ପ୍ରଥମେ ଇମଂ ବ୍ୟବସ୍ଥିତ ଯୋଗଂ ତପ୍ତବାନ ହମ ବ୍ୟୟମ ବ୍ୟବସାନ ମନବେ ପ୍ରାହ ମନୁ ରିଖୁଆ କବି ପ୍ରବୀତ। ପ୍ରଥମେ ଏଇ ଯେଉଁ ଭଗବତ ଗୀତାର ଜ୍ଞାନ ଭଗବାନ କହୁଛନ୍ତି, ପ୍ରଥମେ ମୁଁ ସୂର୍ଯ୍ୟର ଦେବତା ବ୍ୟବସାନଙ୍କୁ କହିଥିଲି, ବ୍ୟବସାନ ତାଙ୍କ ପୁତ୍ର ମନୁଙ୍କୁ କହିଥିଲେ। ତେଣୁ ସୂର୍ଯ୍ୟଙ୍କର ଗୋଟେ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସୁଛନ୍ତି। ସେଇ 14 ଜଣ ମନୁଙ୍କର ଇଏରେ ପ୍ରତି ମନୁଙ୍କର ସମୟରେ ଯେ ଭଗବାନଙ୍କର ଅବତାର ଗୋଟେ ଆସେ, ମନ୍ୱନ୍ତର ଅବତାର ବୋଲି କୁହାଯାଉଛି, ମନ୍ୱନ୍ତର ଅବତାର। ତେଣୁ ଅବତାର ଅନେକ ରହିଛନ୍ତି, ଅନେକ ପ୍ରକାର ଅବତାର ରହିଛନ୍ତି, ପୁରୁଷ ଅବତାର ରହିଛନ୍ତି, ଗୁଣ ଅବତାର ରହିଛନ୍ତି, ଲୀଳା ଅବତାର ରହିଛନ୍ତି, ଯୁଗ ଅବତାର ରହିଛନ୍ତି, ଏମିତି ଅନେକ ଅବତାର ରହିଛନ୍ତି। କିନ୍ତୁ ମନ୍ୱନ୍ତର ଅବତାର ମଧ୍ୟ ଗୋଟେ ରହିଛି, ମନୁଙ୍କର ପ୍ରତି ମନୁଙ୍କର ସମୟରେ ଜଣେ ଜଣେ ଭଗବାନଙ୍କର ଅବତାର ଆସନ୍ତି। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ସପ୍ତମନୁଙ୍କ ବୈବସ୍ପତ ମାନଙ୍କର ଚାଲିଛି, କାର୍ଯ୍ୟକଳାପ ଚାଲିଛି, ସପ୍ତମମାନଙ୍କର ରାଜତ୍ୱ ଚାଲିଛି। ନା ପୂର୍ବରୁ ଯେଉଁ 6ଟି ଅବତାର ହେଇଯାଇଛନ୍ତି, ସପ୍ତମ 6ଟି ମନୁ ଆସିଛନ୍ତି, ସେ ମନୁ କିଏ କିଏ ନା ସ୍ୱୟଂଭୁବ ମନୁ, ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୁବ ମନୁ। ସ୍ୱୟଂଭୁବ ମନୁଙ୍କ ସମୟରେ ଭଗବାନଙ୍କର ଅବତାର ଅଷ୍ଟମ ସ୍କନ୍ଧରେ ଭାଗବତରେ ସବୁ ବର୍ଣ୍ଣନା କରାଯିବ। ଭଗବାନଙ୍କ ଅବତାର କିଏ ଆସିଲେ ନା 2ଟା ଆସିଛନ୍ତି, କପିଳ ଯେଉଁ ଆସିଛନ୍ତି ଯିଏକି ଦେବତୀଙ୍କ ପୁତ୍ର ହିସାବରେ ଆସିଛନ୍ତି, କିନ୍ତୁ ମୁଖ୍ୟ ଅବତାର ହେଉଛନ୍ତି ଯଜ୍ଞ, ଯିଏକି ସ୍ୱର୍ଗର ଇନ୍ଦ୍ର ହେଇଥିଲେ। ପ୍ରଥମ ମନୁଙ୍କର ଅବତାରରେ ଭଗବାନଙ୍କର ଅବତାର ହେଉଛି ଯଜ୍ଞ, ଏବଂ ଦ୍ୱିତୀୟ ମନୁ ହେଉଛନ୍ତି ସ୍ୱରାଚିଷ, ସ୍ୱରାଚିଷ ମନୁ ଯିଏକି ଯାହାଙ୍କର ସମୟରେ ଭଗବାନ ବିଭୂ ରୂପରେ ଆବିର୍ଭୂତ ହେଇଥିଲେ। ବିଭୂ ରୂପରେ ଆବିର୍ଭୂତ ହେଇକିରି ଭଗବାନ ଯେତେବେଳେ ଆସନ୍ତି, ତାଙ୍କର ଲୀଳା ସବୁ ରହିଛି, ପରିତ୍ରାଣାୟ ସାଧୁନାଙ୍ଗ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନ, ସବୁ ଯୁଗରେ ସେଇଟା ଯେତେବେଳେ ଭଗବାନ ଆସନ୍ତି ତାଙ୍କର ମୁଖ୍ୟ କାର୍ଯ୍ୟ ଏଇ ତିନୋଟି ପ୍ରାୟ ରହିଥାଏ। ଏବଂ ତୃତୀୟ ମନୁ ହେଉଛନ୍ତି ଉତ୍ତମ ମନୁ, ଯେଉଁ ଯାହାଙ୍କର ସମୟରେ ଅବତାର ଆସିଥିଲେ ସତ୍ୟସେନ ଆସିଥିଲେ, ଯିଏକି ସତ୍ୟଜିତ ଜଣେ ରାକ୍ଷସ ଥିଲେ ତାଙ୍କ ସହିତ ସଂଗ୍ରାମ କରିଛନ୍ତି, ବିଭିନ୍ନ ଲୀଳା ସବୁ ସେ ରହିଛି। ଏବଂ ଚତୁର୍ଥ ମନ ହେଉଛନ୍ତି ତାମସ ମନ। ତାମସ ମନଙ୍କ ସମୟରେ ଭଗବାନ ହରି ରୂପରେ ଆସିଥିଲେ। ଏ ହରି ହେଉଛନ୍ତି ବହୁତ ପ୍ରସିଦ୍ଧ, ଯିଏକି ଗଜେନ୍ଦ୍ର ମୋକ୍ଷଣ କରିଥିଲେ। ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ,
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ,
ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ,
ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ,
ଆହେ ନୀଳ ଶୈଳ ପ୍ରବଳ ମତ ବରଣ,
ପ୍ରବଳ ମତ ବରଣ,
ନୂଆରତ ନଳୀ ନିବ ନାକୁ କର ଦଳନ,
ଆହେ ନୀଳ ଶୈଳ
ରଜ ରାଜ ଶୁଭୁର ବନେ ମୃଗୁଣୀକି ପଡ଼ିଥିଲା କଷଣ,
ଘୋର ବନେ ମୃଗୁଣୀକି ପଡ଼ିଥିଲା କଷଣ,
କେଡ଼େ ବଡ଼ ବିପତ୍ତି ଉଦ୍ଧରିଲ ଆପଣ,
କେଡ଼େ ବଡ଼ ବିପତ୍ତି ଉଦ୍ଧରିଲ ଆପଣ,
ପ୍ରବଳ ମତ ବରଣ,
ପ୍ରବଳ ମତ ବରଣ,
ମୁଆରତ ନଳୀ ନିବ ତାକୁ କର ଦଳନ,
ଆରେ ନୀଳ ଶୈଳ
ଗୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ,
ହରି ଗୁରୁ ସଭା ତଳେ ଶୁଣି ଦ୍ରୌପଦୀର
ବସ୍ତ୍ର ଦେଇ ହେଲେ ଲଜ୍ଜା କଲ ବରଣ,
ରିକୁଟି ବସ୍ତ୍ର ଦେଇ ହେଲେ ଲଜ୍ଜା କଲ ବରଣ, ଆରେ ନୀଳ ଶୈଳ ପ୍ରବଳ ମତ ବରଣ,
ପ୍ରବଳ ମତ ବରଣ,
ଭାରତ ନଳୀ ନିବ ନାକୁ କଲ ଦଳ,
ପ୍ରହ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ,
ହରି ପ୍ରହ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ,
ସମ୍ଭରୁ ବାହାରି ତାକୁ ବିଦାରିଲ ଆପଣ,
ହରି ସମ୍ଭରୁ ବାହାରି ତାକୁ ବିଦାରିଲ ଆପଣ, ନୀଳ ଶୈଳ
ପ୍ରବଳ ମତ ବରଣ,
ପ୍ରବଳ ମତ ବରଣ, ମୁଆରତ ନଳୀ ନିବ ତାକୁ କର ଦଳନ,
ଆରେ ନୀଳ ଶୈଳ ରାବଣର ଭାଇ ଭୀଷଣ ଗଲା ଶରଣ,
ରାବଣର ଭାଇ ଭୀଷଣ ଗଲା ଶରଣ,
ଶରଣ ସମ୍ଭାଳି ତାକୁ ତାଙ୍କେ କଲ ରାଜନ,
ଶରଣ ସମ୍ଭାଳି ତାକୁ ତାଙ୍କେ କଲ ରାଜନ, ଆରେ ନୀଳ ଶୈଳ
ପ୍ରବଳ ମତ ବରଣ,
ପ୍ରବଳ ମତ ବରଣ, ମୁଆରତ ନଳୀ ନିବ ନାକୁ କର ଦଳନ, ଆରେ ନୀଳ ଶୈଳ
କହେ ସାଲ ବେଗହୀନ ଜାତିରେ ମୁଁ ଯବନ,
ହରି କହେ ସାଲ ବେଗହୀନ ଜାତିରେ ମୁଁ ଯବନ,
ଶ୍ରୀରଙ୍ଗା ଚରଣ ଦଳେ ଶୁଅଛି ଶରଣ,
ଶ୍ରୀରଙ୍ଗା ଚରଣ ତଳେ ପଶୁଅଛି ଶରଣ, ଆଏ ନୀଳ ଶୈଳ
ପ୍ରବଳ ମତ ବରଣ,
ପ୍ରବଳ
ବିଭିନ୍ନ ସମୟରେ ଭଗବାନର ବିଭିନ୍ନ ଅବତାର ଉପରେ ଆସନ୍ତି, ଅବତାରରେ ଆସିକି ବିଭିନ୍ନ ପ୍ରକାର ଲୀଳା ସବୁ କରିଛନ୍ତି। ଆମର ତ ସାଲବେଗ ଏସବୁ ଲୀଳା ଆମର ପ୍ରାୟ ଓଡ଼ିଶାବାସୀ ଭାରତବାସୀ ସବୁ ଜାଣିଛନ୍ତି। ତେଣୁ ତାମସ ଅବତାରରେ ତାମସମାନଙ୍କ ସମୟରେ ଭଗବାନ ହରି ରୂପରେ ଆସିକିରି ଗଜେନ୍ଦ୍ର ମୋକ୍ଷଣ କରିଛନ୍ତି। ତାପରେ ପଞ୍ଚମ ମନୁ ହେଉଛନ୍ତି ରୈବତ ମନୁ, ଆ ପୂର୍ବ ବର୍ତ୍ତମାନ ଆମର ସପ୍ତମ ମନ୍ୱନ୍ତର ଚାଲିଛି। ଆ ପୂର୍ବରୁ ଯେଉଁ ମନ୍ୱନ୍ତର ସେ ହେଉଛନ୍ତି ଚକ୍ଷୁଷ, ତାଙ୍କ ପୂର୍ବରୁ ଥିଲେ ରୈବତ। ରୈବତ ମାନଙ୍କ ଅବତାରରେ ଭଗବାନ ଆସିଥିଲେ ବୈକୁଣ୍ଠ ରୂପରେ ଆସିଥିଲେ, ଯିଏକି ଏଇ ବୈକୁଣ୍ଠକୁ ଆଣିଛନ୍ତି। ବୈକୁଣ୍ଠ ଧାମ ଯେଉଁ ଆସିଛି, ବୈକୁଣ୍ଠ ଧାମ ସ୍ୱତ ଦ୍ୱୀପରେ ଯେଉଁ ରହିଛି, କ୍ଷୀର ସମୁଦ୍ରରେ ଯେଉଁ ସ୍ୱତ ଦ୍ୱୀପ ରହିଛି, ସେଇଠି ବୈକୁଣ୍ଠ ଧାମ ଯେ ବୈକୁଣ୍ଠ ଲୋକରୁ ସେ ଆଣିଛନ୍ତି, ସେ ବୈକୁଣ୍ଠ ଧାମକୁ ଆଣିଛନ୍ତି। ସେ ବିଷୟରେ ଏଇ ଅଷ୍ଟମ ସ୍କନ୍ଧ ପ୍ରଥମେ ସେଟା ଆରମ୍ଭ କରା, ପଞ୍ଚମ ଅଧ୍ୟାୟରେ ସେଟା ଆରମ୍ଭ କରିବେ। ଏବଂ ଷଷ୍ଠ ମନୁ ଯିଏ ଆସିଲେ ସେ ଚାକ୍ଷୁଷ ମନୁ, ତାଙ୍କ ମନୁ ଅବତାରରେ ଅଜିତ ରୂପରେ ଭଗବାନ ଆସିଛନ୍ତି। ଅଜିତ ରୂପରେ ଭଗବାନ ଆସିକିରି ଭଗବାନ ସମୁଦ୍ର ମନ୍ଥନ ଲୀଳା କରିଛନ୍ତି। ଏବଂ ସେଇ ସମୁଦ୍ର ମନ୍ଥନ ଲୀଳା ବିସ୍ତାର ଭାବରେ ଆମେ ଆରମ୍ଭ କରିବା ଆଜି। ଆପଣମାନଙ୍କ କୃପା ପ୍ରାର୍ଥନା କରୁଛୁ, ଆପଣମାନେ ଆସିବେ, ଶ୍ରବଣ କରିବେ। ଆଉ ଏଇ ସମୁଦ୍ର ମନ୍ଥନ ଲୀଳା ଆମେ ସାତ ଦିନ ଧରି କହିବା, ଆଜିଠାରୁ ଆରମ୍ଭ ହେବ 17-23 ପର୍ଯ୍ୟନ୍ତ। ଆମ ରାମଭଦ୍ର ପ୍ରଭୁ ସେ କେମିତି ଭଗବାନ କଥା ପ୍ରଚାର କରିବା ପାଇଁ ଏସବୁ ବ୍ୟବସ୍ଥା କରିଛନ୍ତି। ଆମର ସ୍ୱୟମ୍ଭୁ ମହାରାଜ ସେ ପ୍ରତିବର୍ଷ ଭାଗବତ ସପ୍ତାହ କରୁଥିଲେ, ଜଗନ୍ନାଥପୁରରେ କରୁଥିଲେ। ସେ ଚାଲିଗଲା ପରେ ଗତ ବର୍ଷ ଆଉ ହେଇନଥିଲା, ତେଣୁ ଏ ବର୍ଷ ରାମଭଦ୍ର ପ୍ରଭୁ ସେ ବ୍ୟବସ୍ଥା କରିଛନ୍ତି। ଯେଉଁମାନେ ସାଧୁ ଗୁରୁ ଏମାନେ ସବୁବେଳେ ଚାହାନ୍ତି କେମିତି ଲୋକମାନଙ୍କୁ ଉପକାର କରାଯିବ, ସେଥିପାଇଁ ଏ ଭଗବାନ କଥାର ପ୍ରଚାରର ବ୍ୟବସ୍ଥା କରିଛନ୍ତି। ଏଇ ଦ୍ୱାରା ହିଁ ପ୍ରକୃତ ପର ଉପକାର କରାଯିବ। ତେଣୁ ରାମଭଦ୍ର ପ୍ରଭୁ ସେଇସବୁ ବ୍ୟବସ୍ଥା କରିଛନ୍ତି, ଆପଣମାନେ ସମସ୍ତେ ସାହାଯ୍ୟ କରନ୍ତୁ, ସହଯୋଗ କରନ୍ତୁ। ଆମେ ଆପଣମାନେ ଆମକୁ ମଧ୍ୟ କୃପା କରିବେ, ଯାହାଫଳରେ କି ଆମେ ଭଗବାନ କଥା କିଛି କହିବା। ତେଣୁ ଆଜି ସନ୍ଧ୍ୟାରେ 6:30 ଆମେ ଆରମ୍ଭ ହେବ, ସନ୍ଧ୍ୟା ଭଜନ କୀର୍ତ୍ତନ ହେଲା ପରେ ତାପରେ ଆମେ କଥା କହିବା, ଏଇ ସମୁଦ୍ର ମନ୍ଥନ ଲୀଳାଟି ଆମେ କହିବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବନ୍ଦ କି ତାଇ ଗୋ ପ୍ରମାଣନ୍ଦେ ଜୟ ଶ୍ରୀ ପ୍ରଭୁ।